ଭକ୍ତ ସଜନବୃନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆଜି ଆମର ବଳଦେବଙ୍କର କଥା ଅଷ୍ଟମ ଦିବସ କଥାକୁ ଆମେ ସ୍ୱାଗତ କରୁଛୁ। ତେଣୁ ଆଜି ହେଉଛି ଅନ୍ତିମ ଦିବସ। ତେଣୁ ଆଜି ବଳରାମଙ୍କର ଆଜି ଆମେ ତାଙ୍କୁ ବିବାହ କରି ଛାଡ଼ିବୁ। ତେଣୁ ବିବାହ ଉତ୍ସବରେ ଯେଉଁ ଫିଷ୍ଟ ହେବ, ଭୋଜି ହେବ, ରାମନନ୍ଦନ ତରଫରୁ ଏ ଭୋଜିର ବ୍ୟବସ୍ଥା ହୋଇଛି। ସମସ୍ତ ଭକ୍ତ ସଜନବୃନ୍ଦ ମାତୃବୃନ୍ଦ ଅନୁରୋଧ, ସମସ୍ତେ ଭୋଜିରେ ଅଂଶଗ୍ରହଣ କରିବେ, ଆଗୁଆ ଆମେ କହିଦେଲୁ। ତେଣୁ ଆମେ ଯେଉଁଠି କାଲି କଥାକୁ ବିଶ୍ରାମ ଦେଇଥିଲେ, ଆଜି ସେଇଠୁ ଆରମ୍ଭ କରିବା। କେଉଁଠି ବିଶ୍ରାମ ଦିଆହେଇଥିଲା କଥା? କୃଷ୍ଣ ବଳରା 64 ଦିନରେ 64 କଳା ଶିକ୍ଷା କରିଦେଲେ। ପାଠ ପଢ଼ିନଥିଲେ ବୋଲି ଇନ୍ଦ୍ର ତାଙ୍କୁ ବହୁତ ସମାଲୋଚନା କରୁଥିଲା। ଆମେ କହିନେ ସେ ଲୀଳାଟି 23-24 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। 24-25-26-27 4ଟି ଅଧ୍ୟାୟରେ ଭଗବାନଙ୍କର ଏହି ଗୋବର୍ଦ୍ଧନ ଲୀଳାଟି ବର୍ଣ୍ଣନା କରାଯାଇଛି। 7 ବର୍ଷ ଯେତେବେଳେ ବାଳକ ହୋଇଥିଲେ ଭଗବାନ କୃଷ୍ଣ ବଳରାମ ଦୁଇ ଜଣ, ସେ ଯେଉଁ ଇନ୍ଦ୍ରଯଜ୍ଞ ହେଉଥିଲା ବନ୍ଦ କରିଦେଇଥିଲେ। ତେଣୁ ଇନ୍ଦ୍ର କହିଲା, ଏଇଟା ମୂର୍ଖଟା କିଛି ଜାଣି ପାଠ ପଢ଼ିନି। ବାଜାଳମ ବାଳିସଂ ସ୍ତବ୍ଧମ ଅଜ୍ଞମ ପଣ୍ଡିତ ମାନିନ କୃଷ୍ଣମର୍ତ୍ତେ ଉପାସିତ ଗୋପାମେ ଚକ୍ରୁର ପ୍ରିୟମ, ଏମିତି ରାଗିକିରି କ୍ରୋଧ ପ୍ରକାଶ କରି କହୁଛି ଏଇଟା କିଛି ଜାଣିନାହିଁ। ବାଚାଳଟା ବଡ଼ ବଡ଼ କଥା କହୁଛି, କିନ୍ତୁ ବାଳିସଂ ଛୋଟ ପିଲା, ତା କିଛି ବାଚାଳ ସ୍ତବ୍ଧମ, କିନ୍ତୁ ଛୋଟ ପିଲା ହେଲେ କ'ଣ, ତା'ର ବହୁତ ଗର୍ବ। ଅଜ୍ଞମ ପାଠ ପଢ଼ିନାହିଁ, ଓଆ ଶିଖିନାହିଁ, ABCD ଶିଖିନାହିଁ, କିଛି ଶିଖିନାହିଁ, ABCD ମଧ୍ୟ ଶିଖିନାହିଁ। ଆଜ୍ଞା ପଣ୍ଡିତ, କିନ୍ତୁ ଭାବୁଛି ନିଏ ବହୁତ ବଡ଼ ପଣ୍ଡିତ ବୋଲି ଭାବୁଛି। ଆଜ୍ଞା ପଣ୍ଡିତ ମାନ କୃଷ୍ଣମର୍ତ୍ତ୍ୟ ଉପାସିତ, ଏ କୃଷ୍ଣମର୍ତ୍ତ୍ୟ ଲୋକରେ ଆସିଥିବେ କୃଷ୍ଣ, ଏ ମଧ୍ୟ ମୃତ୍ୟୁବରଣ କରି ମର୍ତ୍ତ୍ୟ ମଣ୍ଡଳ ଦେହ ଭାଇ ଦେବତା ହେଲେ ବି ମରାଇ, ଇଏ ମଧ୍ୟ ମରିବେ ମର୍ତ୍ତ୍ୟ କୃଷ୍ଣମର୍ତ୍ତ୍ୟ ଉପାସିତ। ଗୋପାମେ ଚକ୍ରର ପ୍ରିୟମ, ଗୋପମାନେ ବୁଦ୍ଧ ଲୋକମାନେ ମଧ୍ୟ ନନ୍ଦ ହୋଇଥିଲେ, ସେମାନେ ମଧ୍ୟ ମୋର ପୂଜା ବନ୍ଦ କରିଦେଲେ। ଏଇ ସମ୍ବର୍ଦ୍ଧକ ମେଘକୁ ପଠାଇଲେ ଯେଉଁଟା ପ୍ରଳୟ କରିବ, ସେସବୁ କଥା ଲୀଳା ରହିଛି। ଆଜି ଅବଶ୍ୟ ଏଇ ଯେଉଁ ଇନ୍ଦ୍ର ଯେଉଁ ସମାଲୋଚନା କରିଥିଲେ, ସରସ୍ୱତୀ ଦେବୀ ତାକୁ ସ୍ତୁତିରେ ପରିଣତ କରିଦେଇଛନ୍ତି, କିନ୍ତୁ ଆମେ ସେ ସ୍ତୁତିଟି କଥା ବର୍ତ୍ତମାନ କହିବା ନାହିଁ, ଆମର ବର୍ତ୍ତମାନ ସେ ପ୍ରସଙ୍ଗ ନାହିଁ। ତେଣୁ ଖାଲି ଆମେ ଏତିକି କହିବା, କୃଷ୍ଣ ବଳରାମ ଯେତେବେଳେ ଶିକ୍ଷା କରି ଆସୁଛନ୍ତି, ସବୁ ପାଠ ପଢ଼ୁଛନ୍ତି, ଯାହା ପଚାରିବେ ସେ କହିଦେବେ, ଯାହା କୋଶ୍ଚିନ୍ ପଚାରିବେ ସେ ଉତ୍ତର ଦେଇଦେବେ। ତେଣୁ ଆଜି ଯେଉଁ ଇନ୍ଦ୍ର ସମାଲୋଚନା କରୁଥିଲେ ପାଠ ପଢ଼ିନାହାନ୍ତି ବୋଲି, ସେ ସମାଲୋଚନା କରିପାରିବେ ନାହିଁ। ଇନ୍ଦ୍ରଙ୍କଠୁ ଅଧିକ ପାଠ ପଢ଼ିଦେଲେ ସିଏ, ଇନ୍ଦ୍ରଙ୍କର ଗୁରୁ ବୃହସ୍ପତି ଯେତେ ଶିକ୍ଷା ନ ଦେଇଥିବେ, ସନ୍ଦୀପନୀ ସବୁ 64 କଳା, ସନ୍ଦୀପନୀ କାଲିକି ଆସିବେ ଆମର ସନ୍ଦୀପନୀ, ତେଣୁ 64 କଳା ସବୁ ଶିକ୍ଷା କରିକି ପଳାଇ ଆସିଛନ୍ତି, ଆଉ କୌଣସି ବାକି ନାହିଁ, ଶିକ୍ଷା ବାକି ନାହିଁ, ଏଇଟା ବାକି ରହିଗଲା, ଏ ଜ୍ଞାନଟା ବାକି ରହିଗଲା ନା, ସବୁ ଜ୍ଞାନ ପ୍ରାପ୍ତ ହୋଇଗଲେ। ଭଗବାନ ଯେ ତାଙ୍କ ପାଖରେ ରହିଛି, ସେ ଖାଲି ଲୋକ ଶିକ୍ଷା ପାଇଁ ଗୁରୁ ଗ୍ରହଣ କରିଛନ୍ତି। ତେଣୁ ଆଜି ଯେତେବେଳେ କୃଷ୍ଣ ବଳରାମ ଆସୁଛନ୍ତି ମଥୁରା ଦାଣ୍ଡରେ, ଖବର ପଡ଼ିଗଲା କୃଷ୍ଣ ବଳରାମ ଆସିଗଲେ। କେଉଁଠୁ ଯାଇଥିଲେ ପଢ଼ିବା ପାଇଁ? ଉଜ୍ଜୟିନୀ, ଉଜ୍ଜୟିନୀରୁ ଫେରିକି ଆସୁଛନ୍ତି, ଖବର ମିଳିଗଲା। ମଥୁରାବାସୀମାନେ ଆଉ ଘରେ ରହିପାରିଲେ ନାହିଁ, ଯିଏ ଯାହା କାର୍ଯ୍ୟ କରୁଥିଲେ ସବୁ ଛାଡ଼ିକି ପଳାଇ ଆସିଲେ କୃଷ୍ଣ ବଳରାମ ଦର୍ଶନ କରିବା ପାଇଁ। କୃଷ୍ଣ ବଳରାମ ଆସୁଛନ୍ତି ମଥୁରା ଦାଣ୍ଡରେ, କିଭଳି ଦେଖାଯାଉଛନ୍ତି ଭଗବାନ ମଥୁରା କୃଷ୍ଣ ଏବଂ ବଳରାମ। ଭକ୍ତକବିମାନେ ସଙ୍ଗୀତ ରଚନା କରିଛନ୍ତି, ଆମେ ଗୋଟେ ସଙ୍ଗୀତ ଗାନ କରିବା। କଳା କଳି ବର କନାଇ ସଙ୍ଗେ ରୋହିଣୀ ସୁତ କରନ୍ତି ମଥୁରା ବିଜୟ ଦାଣ୍ଡେ ଦେଖ ସଙ୍ଗାତ ଖସି ପଡ଼ୁଛି କି ଆକାଶ କିଏ ଗଙ୍ଗା ଯମୁନା କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୁତନା ଗହନ କାନନ ବନରେ ଘୋର ଘର ସକାଳ ଗିରିବାମ କରେ ଧଇଲେ
ନନ୍ଦ ଯଶୋଦା ବାଳ ଛନ କାପ
ଚାହୁନଥିଲି ତ ଆପଣ ଚାହୁଁନଥିଲି ବୋଲିବା
ଘରେ ନ ରହନ୍ତି ଗୌଡ଼େ ବଡ଼ ଅଧମ ଜାତି କେ ବୁଲନ୍ତି ନୀତି ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ରବଦନ ଛନ କାପ ଶିଲା ଛାତିରେ ଯାଇ ଜାତି କୂଳ ଉପେକ୍ଷୀ ଛାଡ଼ିବେ ଜୀବନ ଯଶୋଦା ଗୋପୀ କୃଷ୍ଣ ନ ଦେଖି ସବୁଗୁଡ଼ା ଆମେ କହିବାନି କେତେଟା ଇମ୍ପୋର୍ଟାଣ୍ଟ କହିବା ହଁ ଦୁଃଖୀ ଲୋକଙ୍କର ସଂଖାଳି ସେ ତ ଦରିଦ୍ର ଧନ ଦହି ଦୁଧ ଦହି ଦୁଧ ସରଖିଆ ଗୋ ତେଣୁ ବଡ଼ ଲାବଣ୍ୟ ଧରଣୀ ମଣ୍ଡିଲା ପରାଏ ହୋଇଛନ୍ତି କି ଉଭା କଳା ଗୋରା ବେନି ଭାଇ ଗୋ ଦୁହେଁ ଦୁହିଁ କି ଶୋଭା ପୁଅ ହୋଇ ଏଡ଼େ ସୁନ୍ଦର ନାହିଁ କାହାରି ଘରେ ପାହିଲା ରଜନୀ କି ଯୋଗେ ଆଜି ମଧୁନଗରେ ଫୁଲରେ ଏହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା ତେଣୁ ମା ମାନେ ଫୁଲ ଗୁଛନ୍ତି ଫୁଲରେ ଏହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା ସ୍ପୃଚିତ ବାମ ନୟନ ମୋତେ ଚାହିଁବେ ପରା ଭାବୁଛନ୍ତି କାଳେ ମୋତେ ଟିକେ ଦେଖିଦେବେ ଆମର ବାମ ସ୍ତ୍ରୀ ଲୋକମାନେ ଏଇଟା କହୁଛନ୍ତି ତାଙ୍କର ବାମ ନୟନ ସ୍ପୃଚି ମାନେ ତାଙ୍କର ଶୁଭ ସଙ୍କେତ ଦେଖାଯାଉଛି କାଳେ ଶ୍ରୀ କୃଷ୍ଣ ବଳରାମ ଯେଉଁ ଆସୁଛନ୍ତି ଆମକୁ ଟିକେ ଲକ୍ଷ୍ୟ କରିଦେବେ ଟିକେ ଚାହିଁଦେବେ ଆମ ଜୀବନ ଧନ୍ୟ ହେଇଯିବ ରାମ କୃଷ୍ଣ ବେନି ଭାଇ ଗୋ ଦୁହେଁ ଦୁହିଁ କି ତୋରା ରଙ୍ଗେ ନାଚି ଆସୁଥାନ୍ତି ଗୋ ଜେନେ ଗଗନ ତାରା ଲାଜ ଭୟ ତେଜି କରିବା ତାଙ୍କ ସଙ୍ଗେ ପିରତି ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନୀତି ସବୁବେଳେ ହସୁଥିବେ ଆନନ୍ଦ ଆନନ୍ଦ ଆସିଲା ନା ଆସିଲା ନାହିଁ ହସ ଆସିଲା ନା ନାହିଁ ଏଇଭଳି ଭାବରେ ଭଗବାନ କୃଷ୍ଣ ବଳରାମ ଶିକ୍ଷା କରି ଶେଷ କରି ଆସିଲେ ଏଇଟା ଅବଶ୍ୟ ଯେତେବେଳେ ବୃନ୍ଦାବନ ଆସୁଛନ୍ତି ମଥୁରାକୁ ଏଇ ସଙ୍ଗୀତଟି ଗାନ କରିବା କଥା ଆମେ ଭୁଲି ଯାଇଥିଲୁ ସେତେବେଳେ କିନ୍ତୁ ବର୍ତ୍ତମାନ ମନେ ପକାଇଥିଲୁ ମାନେ ପଡ଼ିଲା ଗାଇଲେ କିନ୍ତୁ ଏଇ ଯେଉଁ ଭଗବାନଙ୍କ ରୂପ ଦେଖି ଖାଲି ଯେ ଆନନ୍ଦିତ ହେଉଛନ୍ତି ତା ନୁହଁ ଭଗବାନ ରୂପ ଦେଖି ମଥୁରାବାସୀମାନଙ୍କର କିଭଳି ଭାବରେ ତାଙ୍କ ଉପରେ ଫଳ ପଡ଼ୁଛି ଆମେ ସୁଖଦେବ ଗୋସ୍ୱାମୀ ଦଶମ ସ୍କନ୍ଧ 45 ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି କ'ଣ ନା ତତ୍ର ପ୍ରବୟସୋ ପ୍ୟାସନ୍ ଯୁବାନ ଅତି ବଳ ଦୋଷ ପିଇବନ୍ତୁ ଅକ୍ଷି ମୁକୁନ୍ଦସ୍ୟ ମୁଖାମ୍ବୁଜ ସୁଧା ମୁହୁ ତତ୍ର ପ୍ରବୟସୋ ପ୍ୟା ଅପି ପ୍ରବୟସୋ କହିଲେ ଆମର ଯେଉଁ ବହୁତ ବୁଢ଼ା ବ୍ୟକ୍ତି ଅଛନ୍ତି ଭକ୍ତ ଅଛନ୍ତି ଗୌରମୋହନ ପ୍ରଭୁ ତାଙ୍କଠାରୁ ମଧ୍ୟ ଆହୁରି ବୟସ ଅଧିକା ପ୍ରବୟସୋ ଡାକିକି ଦିଶୁନି କାନିକି ଶୁଭୁନି ବାଡ଼ି ଧରି ଚାଲୁଛନ୍ତି ଛୁଟୁ ହେଇକି ଚାଲୁଛନ୍ତି ସେହିଭଳି ବ୍ୟକ୍ତି ମଧ୍ୟ ମଥୁରାରେ ଯିଏ ଥିଲେ ସିଏ ଭଗବାନ ରୂପ ଦେଖିକରି ମାନେ ସେଇଟା କ'ଣ ସେମାନେ ତାଙ୍କର ଚକ୍ଷୁରେ ପାନ କରୁଛନ୍ତି ଯୁବାନ ସେ ପାନ କରିବା ଦ୍ୱାରା ଯେଉଁ ସୌନ୍ଦର୍ଯ୍ୟ ଦେଖୁଛନ୍ତି ଖାଲି ପାନ କରିବା ଦ୍ୱାରା କ'ଣ ହେଲା ତାଙ୍କର ପରିବର୍ତ୍ତନ ହୋଇଗଲା କିଭଳି ପରିବର୍ତ୍ତନ ହୋଇଗଲା ସେ ଆଉ ବୃଦ୍ଧ ରହିଲେ ନାହିଁ ସେମାନେ ହୋଇଗଲେ ଯୁବକ ହୋଇଗଲେ ଏବଂ ସ୍ତ୍ରୀ ଲୋକମାନେ ବୁଢ଼ୀମାନେ ସବୁ ଯୁବତୀ ହୋଇଗଲେ ଯୁବାନ ଖାଲି ଦେଖିବା ପାଇଁ ଯୁବକ ନୁହଁ ବା ଯୁବତୀ ନୁହଁ ଅତି ବଳଉ ଦଶା ବହୁତ ବଳ ରହିଛି ବହୁତ ଇନ୍ଦ୍ରମାନଙ୍କ କ୍ଷମତା ସବୁ ରହିଛି ଅତି ବଳଉ ଦଶା ପିବନ୍ତୁ ଅକ୍ଷୟ ମୁକୁନ୍ଦସ୍ୟ ମୁକୁନ୍ଦ ସେ ଆନନ୍ଦ ପ୍ରଦାନ କରନ୍ତି ମୁକୁନ୍ଦ ତେଣୁ ତାଙ୍କର ରୂପକୁ ଯେତେବେଳେ ଆଖିରେ ପାନ କରୁଛନ୍ତି ଚକ୍ଷୁ ଦ୍ୱାରା ପାନ କରୁଛନ୍ତି ମୁଖାମ୍ବୁଜା ସୁଧା ମୁହୁ ମୁଖ ରୂପକ ପଦ୍ମ ରହିଛି ମୁଖ ପଦ୍ମର ଅମୃତ ମହୁକୁ ପାନ କରୁଛନ୍ତି ପାନ କରି ବୃଦ୍ଧକମାନେ ମଧ୍ୟ ଯୁବକ ହୋଇଯାଉଛନ୍ତି ବୃଦ୍ଧାମାନେ ମଧ୍ୟ ଯୁବତୀ ହୋଇଯାଉଛନ୍ତି ଏଭଳି ଭଗବାନଙ୍କ ରୂପ ଅଦ୍ଭୁତ ରୂପ ଭଗବାନଙ୍କର ଆମେ କ'ଣ ବର୍ଣ୍ଣନା କରିବା ଆମର ଶକ୍ତି ନାହିଁ ଯାହା ହଉ ଏଇଭଳି ଭାବରେ ଭଗବାନ ଆସି ମଥୁରାରେ ଯେତେବେଳେ ଖବର ଆସିଗଲେ ତେଣେ କଂସର ଯେଉଁ କନ୍ୟା ଦୁଇ ଜଣ ଅସ୍ଥି ଆଉ ପ୍ରାପ୍ତି ସବୁବେଳେ ଲଗାଇଛନ୍ତି ବାପାଙ୍କ ପାଖରେ ତୁମେ କୃଷ୍ଣଙ୍କୁ ହତ୍ୟା କର ବଳରାମଙ୍କୁ ହତ୍ୟା କର ନହେଲେ ମୁଁ ବିଷ ଖାଇବୁ, ଆମେ ବିଷ ଖାଇବୁ। ତେଣୁ ତାଙ୍କର ପିତା ଜରାସନ୍ଧ, ସେ ମଧ୍ୟ ପ୍ରସିଦ୍ଧ ଯୋଦ୍ଧା ଥିଲେ, ପୃଥିବୀ ପ୍ରସିଦ୍ଧ ଯୋଦ୍ଧା ଥିଲେ। କାରଣ ତା ପୂର୍ବରୁ ଏପଟେ ଗୋଟେ କଥା ହେଇଛି ଘଟଣା, ଯେ ଯୁଧିଷ୍ଠିର ମହାରାଜ ଚାହୁଁଥିଲେ କରିବା ପାଇଁ ରାଜସ୍ୱ ଯଜ୍ଞ। ରାଜସ୍ୱ ଯଜ୍ଞକୁ ବର୍ତ୍ତମାନ ଭକ୍ତ ଅବିନାଶ ଆସି ପହଞ୍ଚିବେ, ରାଜସ୍ୱ ଯଜ୍ଞରେ ଯୋଗଦାନ କରିବେ। ରାଜସ୍ୱ ଯଜ୍ଞ ହେଉଛି, ସେଥିପାଇଁ କ'ଣ କରିବାକୁ ପଡ଼ିବ ନା, ପୃଥିବୀରେ ଯେତେ ରାଜ୍ୟ ଅଛି ସବୁ ରାଜାମାନେ ତାଙ୍କ ବଶ୍ୟତା ସ୍ୱୀକାର କରିବେ, ସମସ୍ତେ କରିଦେଇଛନ୍ତି, କିନ୍ତୁ ଏକା ଜରାସନ୍ଧ ରହିଛି, ଆଉ କେହି ଜରାସନ୍ଧ ଛାଡ଼ିଦେଲେ ଆଉ କେହି ବଶ୍ୟତା ଅସ୍ୱୀକାର କରିନା, ସମସ୍ତେ ବଶ୍ୟତା ସ୍ୱୀକାର କରିଛନ୍ତି। ଜରାସନ୍ଧ ସାମାନ୍ୟ ବ୍ୟକ୍ତି ନୁହନ୍ତି, ତା'ର ଇତିହାସ ରହିଛି କିଭଳି ସେ ଜରାସନ୍ଧ ହେଇଛି। ତେଣୁ ମାତାମାନଙ୍କୁ ଅନୁରୋଧ କରିବୁ ଟିକିଏ କଥା କମ୍ କହିବେ ବା ଧୀରେ ଧୀରେ କହିବେ, ତାଙ୍କର ସେବାରେ କିଛି ବାଧା ନହଉ, ଆମର ସେବାରେ କିଛି ବାଧା ନହଉ, ମ୍ୟୁଚୁଆଲ୍ ଅଣ୍ଡରଷ୍ଟାଣ୍ଡିଂ କରିଦେବା, ସନ୍ଧି କରିଦେବା, ଆପଣ କଥା କୁହନ୍ତୁ ଆମେ କଥା। ତେଣୁ ଏଇଭଳି ଭାବରେ ଯେତେବେଳେ ଜରାସନ୍ଧ, ଜରାସନ୍ଧ ବହୁତ ପୃଥିବୀ ପ୍ରସିଦ୍ଧ ଯୋଦ୍ଧା ଥିଲେ। ଜରାସନ୍ଧ ହେଉଛି ବିହାରର, ସେ ମଗଧ ରାଜା, ମଗଧ ରାଜା ଥିଲେ। ତେଣୁ ସେ ସୈନ୍ୟ ଏକଠା କରୁଥିଲେ, ସାଙ୍ଗେ ସାଙ୍ଗେ ତ ଯାଇ ଆକ୍ରମଣ କରିବେନି, ସେ ବହୁତ କୃଷ୍ଣଙ୍କ ବିଷୟରେ ସବୁ ଶୁଣିଛନ୍ତି, ବହୁତ ସେ ବସୁରମାନଙ୍କୁ ହତ୍ୟା କରିଛନ୍ତି। କୃଷ୍ଣଙ୍କୁ କଂସ ବିରାଟ ବଡ଼ ଯୋଦ୍ଧା ଥିଲା, ତାକୁ ହତ୍ୟା କରିଦେଲେ, ବାଇଁ ହାତ ଖେଳ ଭଳି ଟିକେ ଫିଙ୍ଗି ଦେଲେ, ସବୁ ଛୋଟ ପିଲା ଯେମିତି କଣ୍ଢେଇ ଫିଙ୍ଗି ଦିଅନ୍ତି ସେଇଭଳି ଭାବେ ଫିଙ୍ଗି ଦେଇଥିଲେ। ଏବଂ ଅଷ୍ଟମଲ, ତାଙ୍କ ଭାଇ ମଧ୍ୟ ଅଷ୍ଟମଲ୍ଲକୁ ତ ତିନି ଜଣ ପଳେଇଗଲେ, ପାଞ୍ଚ ଜଣଙ୍କୁ ହତ୍ୟା କରିଦେଲେ, ତାଙ୍କର ଭାଇ ମଧ୍ୟ ଅଷ୍ଟ ଭାଇକୁ ହତ୍ୟା କରିଦେଲେ, ଆମେ ତାଙ୍କ ପୂର୍ବଜନ୍ମ କଥା କହିଥିଲେ ଗତକାଲି। ତେଣୁ ଜରାସନ୍ଧ ସବୁ ଯୋଗାଡ଼ କରୁଥିଲା, ଏଣେ ଇଏ ପାଠ ପଢ଼ିଲା ବେଳେ ଇଏ ସୈନ୍ୟ ଯୋଗାଡ଼ କରୁଛନ୍ତି। ସୈନ୍ୟ ଯୋଗାଡ଼ କରି ଯେତେବେଳେ ଖବର ପାଇଲେ କୃଷ୍ଣ ବଳରାମ ପାଠ ପଢ଼ିକି ଆସିଛନ୍ତି, ତେଣୁ ଜରାସନ୍ଧ 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସିଲା। 23 ଗୋଟେ ଅକ୍ଷୁଣୀ ସୈନ୍ୟ କେତେ? 2,18,700 ପଦାତିକ ଗଜାରୋହୀ ଅଶ୍ୱାରୋହୀ ତା ମିଶିକିରି ଏତିକି ସୈନ୍ୟ, 23 ଅକ୍ଷୁଣୀ ସୈନ୍ୟ ଯେ ଆଣିକି ଆସି ଯୁଦ୍ଧ ଆକ୍ରମଣ କରିବ। ଗୋଟେ ଥର ଆସିନାହିଁ, 18 ଥର ଆସିବ, ଆମେ କହିଲେ ସଂକ୍ଷେପରେ କହିଦେଉଛେ। ତେଣୁ କୃଷ୍ଣ ବଳରାମ ଟିକେ ବିଶ୍ରାମ ନେବେ କି କ'ଣ କରିବେ, ଯେଉଁ ପାଠ ପଢ଼ିଛନ୍ତି ଟିକେ ପଢ଼ିବେ, ଟିକେ ଭାଗବତ ଟିକେ ପଢ଼ିବେ, ପଢ଼ିବା ପାଇଁ ମଧ୍ୟ ସୁଯୋଗ ନାହିଁ, ତର ନାହିଁ। ଆସିଲା ଜରାସନ୍ଧ, ଆସିଲା 23 ଅକ୍ଷୁଣୀ ସୈନ୍ୟ ଆଣିକିରି। ତେଣୁ କୃଷ୍ଣ ବଳରାମ ବାହାରି ଆସିକିରି ଯୁଦ୍ଧ କଲେ ତାଙ୍କ ସହିତ 23 ଅକ୍ଷୁଣୀ ସୈନ୍ୟ କୃଷ୍ଣ ବଳରାମ। ତାଙ୍କର ଅଳ୍ପ ଯାଦବ ସୈନ୍ୟ, ଯାଦବ ସୈନ୍ୟ କିଛି ଅଳ୍ପ ରହିଛନ୍ତି, କିନ୍ତୁ 23 ଅକ୍ଷୁଣୀ ସୈନ୍ୟ ଗୋଟେ ସମୁଦ୍ର ଭଳି, ଏମାନେ ଗୋଟେ କ'ଣ ପୁଷ୍କରିଣୀ ଭଳି ଦେଖାଯାଉଛି, କିନ୍ତୁ କୃଷ୍ଣ ବଳରାମ ସେ ଭଗବାନ, ସେ କର୍ତ୍ତୁମ ଅକର୍ତ୍ତୁମ ସର୍ବଦା କର୍ତ୍ତୁମ ସମର୍ଥ, ସବୁକିଛି କରିପାରିବେ ଭଗବାନ। ଖାଲି ଜରାସନ୍ଧକୁ ଛାଡ଼ି 23 ଅକ୍ଷୁଣୀ ସୈନ୍ୟକୁ ବିଦା ମାନେ କ'ଣ ଚମ୍ପଟ କରିଦେଲେ, ଏଭଳି ତୀର ମାଧ୍ୟମରେ ସବୁ ଯୁଦ୍ଧ କଲେ, ସବୁ କାହାର ହାତ କଟିଗଲା, କାହାର ଗୋଡ଼ କଟିଗଲା, କାହାର ବେକ କଟିଗଲା, ଏଭଳି ଭାବେ ସବୁ ପଡ଼ିଗଲେ, ସବୁ ସମସ୍ତେ ଚିତ୍ପଟାଙ୍ଗ ହୋଇଗଲେ। ତେଣୁ ବଳରାମ କ'ଣ କଲେ ନା, ସାଙ୍ଗେ ସାଙ୍ଗେ ଜରାସନ୍ଧକୁ ଧରି ପକାଇଲେ, ତା'ର ଗର୍ଦ୍ଦନକୁ ଧରି ପକାଇକିରି ତାକୁ ହତ୍ୟା କରିବାକୁ ବସିଲେ। ତାଙ୍କ ପାଖରେ ରହିଛି, ନମସ୍ତେ, କ'ଣ ସେ ଗଧା ରହିଛି, ଭଗବାନଙ୍କର ଭଳ ଗ୍ରାମ ମୂଷଳାଧର, ଭଗବାନ ମୂଷଳାଧର ହତ୍ୟା କରିବାକୁ ବସିଛନ୍ତି। କୃଷ୍ଣ କହିଲେ, ଦେଖ ଭାଇ ଦାଉଜି, ତାଙ୍କୁ ତୁମେ ବର୍ତ୍ତମାନ ହତ୍ୟା କର ନା, ନା କାହିଁକି ବର୍ତ୍ତମାନ ସୁଯୋଗ ଆସିଛି ତାକୁ ହତ୍ୟା କରିବା, ନା ନା ତାଙ୍କୁ ଛାଡ଼ିଦେଲେ ପୁଣି ସେମାନେ ଆଣିବେ, ସେ ଆଣିବେ, ଭଗବାନ ଜାଣନ୍ତି। ବେଦାହାମ ସମତି ତାହାନି ବର୍ତ୍ତମାନ ଆଣି ଚ ଅର୍ଜୁନ ଭବିଷ୍ୟ ଆଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ, ଭଗବାନ ସବୁକିଛି ଜାଣନ୍ତି, ଭବିଷ୍ୟତରେ କ'ଣ ହେବ ଆମର, ଗୌରମୋହନ ପ୍ରଭୁଙ୍କର କ'ଣ ହେବ, ଭକ୍ତ ଅମିରାଶର କ'ଣ ହେବ, ବା ଅନ୍ୟ ମାତାଜୀମାନଙ୍କ କ'ଣ ହେବ, ସବୁ ଭଗବାନ ଜାଣନ୍ତି, କିନ୍ତୁ ଭଗବାନଙ୍କୁ ଆମେ ଜାଣିନେ, ମାଙ୍କୁ ବେଦନ କଶ୍ଚନ। ତେଣୁ ଭଗବାନ ଜାଣନ୍ତି, ଜରାସନ୍ଧ ଯାଇକି ପୁଣି ଆଣିବ 23 ଅକ୍ଷୁଣୀ ସୈନ୍ୟ, ଫେର ସୈନ୍ୟ ଆଣିବ। ତେଣୁ ବଳରାମ ଯଦିଓ ଚାହୁଁଥିଲେ ହତ୍ୟା କରିବା ପାଇଁ ଛାଡ଼ିଦେଲେ, ତେଣୁ ଜରାସନ୍ଧ ଅପମାନ ବୋଧ କଲା, କହିଲା ମୁଁ ଆଉ ଫେରିବି ନାହିଁ, ମଗଧକୁ ଫେରିବି ନାହିଁ, ସନ୍ୟାସ ନେଇକିରି ତପସ୍ୟା କରିବି, ଏଇଭଳି ଭାବେ ଚିନ୍ତା କରୁଥିଲା। କିନ୍ତୁ ଅନ୍ୟ ରାଜାମାନେ ଆସି ପହଞ୍ଚିଗଲେ, କହିଲେ ଦେଖ ଇଏ କାଳ, କାଳ କେତେବେଳେ କାହାର ସହାୟକ ହେବ ଆମେ କହିପାରିବା ନାହିଁ, ଇଏ କ'ଣ କୃଷ୍ଣଙ୍କର ବଳ କିଛି ଅଛି, ଏ କାଳ ତାଙ୍କ ପାଇଁ ସହାୟକ ହୋଇଛି, ଆମର ଯେତେବେଳେ କାଳ ସହାୟ ହେବ ଆମେ ମଧ୍ୟ ତାକୁ ଜୟ କରିଯିବା।
କିଛି ଚିନ୍ତା କର ନାହିଁ, ଆମେ ଅଛୁ ସବୁ, ତେଣୁ ଆମେ ପୁଣି ଯୋଗାଡ଼ କରିବା ସୈନ୍ୟ, ଆହୁରି ଯେତେ ଅଛ ସବୁ ସବୁ, ତେଣୁ ପୁଣି ସବୁ ଚାଲିଲା, ସୈନ୍ୟ ସଂଗ୍ରହ ଚାଲିଲା। ଏଇଭଳି ଭାବରେ 17 ଥର ଆକ୍ରମଣ କଲା ଜରାସନ୍ଧ। 17 ଥର, ଥରେ ନୁହଁ, 2 ଥର ନୁହଁ, 3 ଥର ନୁହଁ, 4 ଥର ନୁହଁ, ଏତେ ତାଙ୍କର ଧୈର୍ଯ୍ୟ ଦେଖ। ଇଏ ଧୈର୍ଯ୍ୟ ଆମର ଦରକାର, ଇଏ ଶିକ୍ଷା ଆମକୁ ଦେଉଛନ୍ତି ଜରାସନ୍ଧ। ଧୈର୍ଯ୍ୟ ଆମର ଦରକାର, ଭକ୍ତି ପାଇଁ ଧୈର୍ଯ୍ୟ ଦରକାର। ଉପଦେଶାମୃତରେ ରୂପ ଗୋସ୍ୱାମୀ କହିଲେ କ'ଣ, ଉତ୍ସାହ ନିଶ୍ଚୟ ଧୈର୍ଯ୍ୟ ତତ୍ତତ୍କର୍ମ ପ୍ରବର୍ତ୍ତନା ସଙ୍ଗତ୍ୟାଗ ସତବୃତ୍ତି ସର୍ବିଧା ଭକ୍ତି ପ୍ରସିଦ୍ଧ୍ୟତି। ଇଏ ହେଉଛି 6 ଗୁଣ। ଏ 6ଟା ଗୁଣ ଦରକାର, ଏଇଟା ଭକ୍ତିରେ ଆମେ ଉନ୍ନତି କରିବା ପାଇଁ ଏଇସବୁ 6ଟା ଗୁଣ ଦରକାର। ଜରାସନ୍ଧ ସେ ଗୋଟିଏ ଗୁଣ ଦେଖାଇଦେଲେ ଆମକୁ, ଧୈର୍ଯ୍ୟ। 17 ଥର କାଳ, ପ୍ରତିଥର 23 ଅକ୍ଷୁଣୀ ସେମାନେ ମୃତ୍ୟୁବରଣ କରୁଥିଲେ, କିନ୍ତୁ କହି ବାତ ନାହିଁ କହିକିରି ପୁଣି ସେ ଯୋଗାଡ଼ କରୁଥିଲେ 23 ଅକ୍ଷୁଣୀ ସୈନ୍ୟ। ଇଏ ଧୈର୍ଯ୍ୟ, ଆମେ ତାଙ୍କଠୁ ଶିକ୍ଷା କରିବା ଧୈର୍ଯ୍ୟ। ଆମେ କହିବା ଆମେ ଏତେ ବର୍ଷ ରହିଲେ ଆମେ କିଛି ପାଇପାରୁନାହୁଁ, ଭାବ ବିଭୋର ପ୍ରେମ ଆସୁନାହିଁ, ଭକ୍ତ ଅଷ୍ଟ ସାତ୍ୱିକ ଲକ୍ଷଣ ଆସୁନାହିଁ, କିଛି କହି ବାତ ନାହିଁ, ଧୈର୍ଯ୍ୟ ଧାରଣ କରିବା, ଭଗବାନ ଦେବେ, ଅବଶ୍ୟ ରଖିବେ। କୃଷ୍ଣ ବିଶ୍ୱାସ ପାଳନ, ଏ ବିଶ୍ୱାସ ରଖିବାର ଅଛି। ତେଣୁ ଏହିଭଳି ଭାବରେ 17 ଥର ଯେତେବେଳେ ଆକ୍ରମଣ କଲେ, ସବୁଥରିକ 23 ଅକ୍ଷୁଣୀ ସୈନ୍ୟ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ତଥାପି ଜରାସନ୍ଧ, ଏ ଜରାସନ୍ଧ କିଏ ଆମେ କହିବା, ଏଇଟା ପରେ କହିବା, ଅବଶ୍ୟ ଆମେ ଆଗୁଆ କହିଦେଉଛୁ, କାହିଁକିନା ସେସବୁ ଆମେ ଯାଇପାରିବୁନି। ଆଜି ବଳରାମଙ୍କୁ ବିବାହ କରି ଆମେ କଥାକୁ ବିଶ୍ରାମ ଦେବା, ଏସବୁ 52 ଅଧ୍ୟାୟରେ ଏସବୁ କଥା ଆସିବ, ଭଗବାନ ବିବାହ କଥା, ତେଣୁ ଆମେ ସେଇଠି କଥାକୁ ରଖିବା, ଆ ପର କଥାଗୁଡ଼ାକ ଆଉ ପରେ କହିବା କେବେ, ବହୁତ କଥା ରହିଛି ବଳରାମଙ୍କର। ତେବେ ଏ ଜରାସନ୍ଧ ଏଭଳି ଥିଲା ଯେ ତାଙ୍କର ଯେଉଁ ସେ ଜନ୍ମ ବେଳେ 2 ଭାଗରେ ଜନ୍ମ ହୋଇଥିଲେ, ଗୋଟେ ମାନେ ଆମର ମଝିରୁ କାଟିଦେଲେ ଯେଉଁଭଳି ହେବ ସେଭଳି ଭାବରେ ଦୁଇ ଫାଳରେ ସେ ଜନ୍ମ ହୋଇଥିଲେ। ତେଣୁ ତା ମା ଦେଖିକି, ଯେ ରାଜାଙ୍କର ପୁଅ ସିଏ, ଯେତେବେଳେ ତାଙ୍କ ମା ଦେଖିଲେ ଏଇଭଳି ଭାବରେ କାଳେ ରାଜା ଆମକୁ ଅପ୍ରସନ୍ନ ହେବେ, ଆମ ବିରକ୍ତ ହେବେ, ଆମକୁ ହତ୍ୟା କରିଦେଇପାରେ, ସେଥିପାଇଁ ଫିଙ୍ଗିଦେଲେ, ସେ ପିଲାଟାକୁ ଫିଙ୍ଗିଦେଲେ, 2 ଖଣ୍ଡ ଫିଙ୍ଗି ଦେଇଛନ୍ତି, ବାହାରେ ଫିଙ୍ଗି ଦେଇ ବଣରେ ଫିଙ୍ଗି ଦେଇଛନ୍ତି। ଜଣେ ଜରା ନାମକ ଅସୁର ଆସିଲା, ଅସୁରୁଣୀ ଆସିଲା ଜରା, ସିଏ କ'ଣ କଲା ନା 2ଟାକୁ ଲଗାଇଦେଲା, ତାକୁ ଖେଳ ବଳିଆ ଲାଗିଲା, ଖେଳ ବଳିଆ ଲାଗିଲା, ଲଗାଇଦେଲା, ତା'ର ବୋଧେ ପିଲାମାନଙ୍କ ପ୍ରତି ବହୁତ ଆଗ୍ରହ ଥିଲା, ତେଣୁ ସେଥିରେ ଦେଖିଲା ଝିଅ ଝିଅ କହିଦେଲା, ଗୋଟେ କହିଦେଲାରୁ ସେ ବଞ୍ଚିଗଲେ, ସେ ଜରାସନ୍ଧ, ତା ନାଁ ହେଲା ଜରାସନ୍ଧ। ତେଣୁ ଭଗବାନ ତାକୁ ହତ୍ୟା କରିବେ ନାହିଁ, ଭଗବାନ ତାଙ୍କର ଭକ୍ତଙ୍କୁ ଏଇ ଯଶ ପ୍ରଦାନ କରିବା ପାଇଁ ନିଜେ ହତ୍ୟା କରିନାହାନ୍ତି। ଆମେ ଆଗତରା କହିଦେଉଛେ, ମୁଁ ପରେ ଆସିବ, ଏଇଟା 10 ସ୍କନ୍ଧ 72 କଥା, 72 ଅଧ୍ୟାୟ କଥା। ତେଣୁ ଭଗବାନ ଯେତେବେଳେ ମଥୁରାରେ ତାଙ୍କର ଯେଉଁ ରହିଛି ରାଜସଭାରେ ବସି କଥା ରାଜଶାସନ କରୁଥିଲେ, ତାଙ୍କ ରାଜା ତ ଥିଲେ ଉଗ୍ରସେନ, ତଥାପି ଭଗବାନ ସେଠି ରହିଥିଲେ। ଗୋଟେ ଥର ଇଏ ଗଲେ କିଏ ନା, ଆଉ ଦ୍ୱାରକାର କଥା, ଏଇଟା ଦ୍ୱାରକାର କଥା, ଦ୍ୱାରକାର ଯେତେବେଳେ ଥିଲେ ସେହି ସମୟରେ ଏଇ ଯେଉଁ ରାଜା ଜରାସନ୍ଧ, ସେ 20,800 ରାଜାଙ୍କୁ ବନ୍ଦୀ କରି ରଖିଥିଲା, 20,800, କାହିଁକି ତାଙ୍କୁ ବଳି ପକାଇବ, ସେ ଅଧିକ ଶକ୍ତି ପ୍ରାପ୍ତ ହେବ। ତେଣୁ ସେ ରାଜାମାନେ କୃଷ୍ଣଙ୍କ ପାଖକୁ ଖବର ଦେଇଥିଲେ ଯେ ଆମକୁ ଇଏ ଜରାସନ୍ଧ ହତ୍ୟା କରିବ, ଆପଣ ଆମକୁ ଉଦ୍ଧାର କରନ୍ତୁ। ତେଣୁ ଭଗବାନ ଯେତେବେଳେ ତାଙ୍କର ଯେଉଁ ରହିଛି ସଭା, ସୁଧର୍ମା ସଭାରେ ବସି ରାଜଶାସନ କରୁଥିଲେ, ସେହି ସମୟରେ ଇଏ ଜଣଙ୍କ ଯେଉଁ ରାଜାଙ୍କ ପ୍ରତିନିଧି ଜଣଙ୍କୁ ଯାଇକି ଭଗବାନଙ୍କୁ ନିବେଦନ କଲେ, ପ୍ରଭୁ 20,800 ରାଜାଙ୍କର କଥା, ଆପଣ ତାଙ୍କ ପ୍ରାଣ ରକ୍ଷା କରନ୍ତୁ, ସେମାନେ ଆପଣଙ୍କୁ ପ୍ରାର୍ଥନା କରୁଛନ୍ତି। ତେଣୁ ସେହି ସମୟରେ ଯୁଧିଷ୍ଠ ମହାରାଜ ଜଣଙ୍କୁ ପଠାଇଥିଲେ, ନାରଦ ମୁନି କି କିଏ ଜଣେ ଆସିଥିଲେ, ଯୁଧିଷ୍ଠ ମହାରାଜ ଖବର ଦେଲେ ଭଗବାନଙ୍କୁ ଯେ ଆମେ ରାଜସ୍ୱ ଯଜ୍ଞ କରିବୁ, ଆପଣ ଆସନ୍ତୁ। ତେଣୁ ଭଗବାନ ଚିନ୍ତା କଲେ କ'ଣ କରିବା, ଆମେ ଏଇଥିରେ କ'ଣ କରିଥାନ୍ତେ। ତେଣୁ ଭଗବାନ ଉଦ୍ଧବଙ୍କୁ ପଚାରିଲେ, ଉଦ୍ଧବ ତାଙ୍କ ମନ୍ତ୍ରୀ, ବିଷ୍ଣୁନାଙ୍କ ପ୍ରବର ମନ୍ତ୍ରୀ, ଶ୍ରେଷ୍ଠ ମନ୍ତ୍ରୀ ହେଉଛନ୍ତି ବିଷ୍ଣୁ ଉଦ୍ଧବ, ତାଙ୍କୁ ପଚାରିଲେ ଉଦ୍ଧବ କ'ଣ କରିବା, ଆମେ ଏଇ 2ଟା ବର୍ତ୍ତମାନ ଏକ ସମୟରେ ଆସୁଛି କଥା, ଆମେ ତାଙ୍କୁ ଉଦ୍ଧାର କରିବା ନା ଯୁଧିଷ୍ଠିର ମହାରାଜ ପାଖକୁ ଯିବା ରାଜସ୍ୱ ଯଜ୍ଞ କରିବା ପାଇଁ।
ଉଦ୍ଧବ ଭଗବାନଙ୍କୁ ଜ୍ଞାନ ପ୍ରଦାନ କଲେ, ଜ୍ଞାନଦାତାଙ୍କୁ ଜ୍ଞାନ ପ୍ରଦାନ କଲେ ଉଦ୍ଧବ। କହିଲେ ପ୍ରଭୁ ଆପଣ ତ ସବୁ ଜାଣନ୍ତି, ମୋତେ ଖାଲି ଯଶ ପ୍ରଦାନ କରିବା ପାଇଁ କହୁଛନ୍ତି। ଆପଣ ପ୍ରଥମେ ଯାଆନ୍ତୁ ଯୁଧିଷ୍ଠିର ମହାରାଜଙ୍କ ପାଖକୁ ଯାଆନ୍ତୁ, ନା କାହିଁକି ଏମାନେ ସବୁ 20,800 ମୃତ୍ୟୁ କରନ୍ତି, ନା ନା ଆପଣ ସେଇଠି ଯାଆନ୍ତୁ। ସେଇଠି ଗଲେ ଆପଣ ଭୀମ ଏବଂ ଅର୍ଜୁନକୁ ଆଣିକି ଆସିବେ, ଯିବେ ଜରାସନ୍ଧ ପାଖକୁ, ଯିବେ ଜରାସନ୍ଧ ପାଖକୁ ଯିବେ, ସେଇଠି ତାକୁ ହତ୍ୟା ହେବ ସେ, ଆପଣ ଯାଆନ୍ତୁ। ତେଣୁ ସେ ଯାଇଥିଲେ। ଏ ଦଶମ ସ୍କନ୍ଧ 72 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଆମେ ଆଗୁଆ କହିଦେଉଛେ ଭଗବାନ କ'ଣ କରିବେ, ନା ବ୍ରାହ୍ମଣ ବେଶରେ ଯିବେ, କୃଷ୍ଣ ଭୀମ ଓ ଅର୍ଜୁନ ବ୍ରାହ୍ମଣ ବେଶରେ ଯିବେ। ଜରାସନ୍ଧ ସେ 17 ଥର ଆକ୍ରମଣ କରିଥିଲା, କିନ୍ତୁ 18 ଥର ଯେତେବେଳେ ଆକ୍ରମଣ କରୁଥିଲା ସେତେବେଳେ ସେ ବ୍ରାହ୍ମଣମାନଙ୍କୁ ରଖିକରି ଆସିଥିଲା, ଯଦି ଏଥରିକ ମୁଁ ଯଦି ଯୁଦ୍ଧରେ ନିହତ ହେବି ତାହେଲେ ତୁମକୁ ସବୁ ହତ୍ୟା କରିବି। ସେଥିପାଇଁ ଭଗବାନ ତାକୁ ମାନେ ଛାଡ଼ି ଦେଇଥିଲେ। ଭଗବାନ ଛାଡ଼ିବେ କ'ଣ, ଭଗବାନ ପଳେଇ ଯାଇଥିଲେ, ଯୁଦ୍ଧରୁ ପଳେଇ ଯାଇଥିଲେ। ଭଗବାନଙ୍କ ପ୍ରସିଦ୍ଧ ନାମ ହେଲା ରଣଚୋର ବୋଲି କୁହାଗଲା ତାଙ୍କୁ, ଯିଏ ଅର୍ଜୁନକୁ ଉପଦେଶ ଦେଉଥିଲେ, ଅର୍ଜୁନ ତୁମେ କ୍ଷତ୍ରିୟର ଧର୍ମ ଜାଣିଛ ତ, ନା କ'ଣ ପ୍ରଭୁ, ନା କ'ଣ ଶୌର୍ଯ୍ୟ, ଏ ଯେଉଁ ଧୃତି ଦାକ୍ଷ ଯୁଦ୍ଧ ଚାପ୍ୟ ପଳାୟନ ଦାନ ମିଶ୍ର ଭାବ ସେ କ୍ଷତ୍ର କର୍ମ, ଇଏ ହେଉଛି କ୍ଷତ୍ରିୟର କର୍ମ। ଗୋଟିଏ କର୍ମ ହେଉଛି ଯୁଦ୍ଧରେ ସେ ପଳାୟନ କରିବ ନାହିଁ, ଯୁଦ୍ଧରେ ପଳାୟନ କରିବ ନାହିଁ, ସାମ୍ନାରେ ଶତ୍ରୁର ସାମ୍ନା କରିବ, ବିରୋଧ କରିବ, ମୃତ୍ୟୁବରଣ କରିବ ସେ ପଳେଇବ ନାହିଁ, ଏଇଭଳି ଭାବେ କହିଥିଲେ ଅର୍ଜୁନକୁ। କିନ୍ତୁ ଯେତେବେଳେ 18 ଥର ଆକ୍ରମଣ କଲେ କିଏ ଜରାସନ୍ଧ ଭଗବାନ ପଳେଇଗଲେ, ତାଙ୍କର କ୍ଷତ୍ରିୟ ଧର୍ମ ଭୁଲିଗଲେ ଭଗବାନ। କିନ୍ତୁ ସେ ଯାହା କଲେ ମଧ୍ୟ ସିଏ ଭଗବାନ ବ୍ରଜେ ପ୍ରସିଦ୍ଧଂ ନବନୀତ ଚୌରଂ ଗୋପାଙ୍ଗନାଂ ଯଦୁକୂଳ ଚୌରଂ ଅନେକ ଜନ୍ମା ଜିତ ପାପ ଚୌରଂ ଚୌରାଗ୍ରଗଣ୍ୟଂ ପୁରୁଷଂ ନମାମି। ଯୁଦ୍ଧରେ ମଧ୍ୟ ସେ ପଳେଇଗଲେ, ରଣଚୋର ବୋଲି ତାଙ୍କୁ କୁହାଯାଏ, ଚୋରମାନଙ୍କୁ ଯେ ଶ୍ରେଷ୍ଠ ସବୁକି ଚୋରି କରିନେବେ, ରଣରେ ଚୋର ଚୋର ବୋଲି ପଳେଇ ଯାଇଥିଲେ ଭଗବାନ, ଯାଇ ପହଞ୍ଚିଲେ ଦ୍ୱାରକାରେ ପହଞ୍ଚିଗଲେ, ଏସବୁ କଥା ରହିଛି। ତେଣୁ ଏଇଭଳି ଭାବେ ପ୍ରତିଥର ଆକ୍ରମଣ, ତାପରେ ଭଗବାନ ଗଲେ ବ୍ରାହ୍ମଣ ବେଶରେ ଯାଇ ପହଞ୍ଚିଗଲେ, ଜରାସନ୍ଧୁ ଭିକ୍ଷା କଲେ ଜରାସନ୍ଧୁ ପାଖରେ ଯାଇକରି, କ'ଣ ବ୍ରାହ୍ମଣ ବେଶରେ ଜରାସନ୍ଧ ଯଦିଓ ସେ ଭଗବାନଙ୍କର ବିଷ୍ଣୁଙ୍କୁ ପୂଜା କରୁଥିଲେ କିନ୍ତୁ କୃଷ୍ଣଙ୍କୁ ମାନୁନଥିଲେ, ତେଣୁ ତାକୁ ଅସୁର ବୋଲି କୁହାଯାଇଛି, ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ଜରାସନ୍ଧ ବିଷ୍ଣୁଙ୍କର ପୂଜା କରୁଥିଲେ କିନ୍ତୁ କୃଷ୍ଣଙ୍କୁ କହୁଥିଲେ ଏ ଜଣେ ସାମାନ୍ୟ ବାଳକ, ଜଣେ ଇଏ ଭଗବାନ ନୁହନ୍ତି, ତେଣୁ ସେ ଅସୁରରେ ଗଣା ହେଲା। ବିଷ୍ଣୁ ପୂଜା କଲେ ମଧ୍ୟ ସେ ବୈଷ୍ଣବ ହେଲା ନାହିଁ, ସେ ଅସୁର ହେଲା। ସେହିଭଳି ଭାବରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଯେଉଁମାନେ କୃଷ୍ଣଙ୍କୁ ପୂଜା କରୁଛନ୍ତି, ରାମଜୀଙ୍କୁ ପୂଜା କରୁଛନ୍ତି, ମହାପ୍ରଭୁଙ୍କୁ ମାନୁନାହାନ୍ତି, ସେମାନେ ମଧ୍ୟ ଅସୁର, ଏ ଉଦାହରଣ ଦେଇଛନ୍ତି। ତେଣୁ ଯାହା ହଉ, ସେ ବ୍ରାହ୍ମଣ ରୂପରେ ଯାଇ ପହଞ୍ଚିଲେ, ତାଙ୍କୁ ପ୍ରାର୍ଥନା କଲେ, ଯୁଦ୍ଧଙ୍ଗ ନ ଦେଇ ରାଜେନ୍ଦ୍ର, ହେ ରାଜେନ୍ଦ୍ର ବ୍ରାହ୍ମଣ ବେଶରେ ଯାଇଛନ୍ତି। ଜରାସନ୍ଧ କହିଲେ, କ'ଣ ଚାହୁଁଛ ତୁମେ, ନା ଆମେ ଚାହୁଁଛୁ ଯୁଦ୍ଧ ପ୍ରଦାନ କରନ୍ତୁ, ଆମେ ଆପଣଙ୍କ ସହିତ ଯୁଦ୍ଧ କରିବା ପାଇଁ ଚାହୁଁଛୁ, ଦ୍ୱନ୍ଦ୍ୱ ଯୁଦ୍ଧ, ଦୁଇ ଜଣ ଯୁଦ୍ଧ କରିବୁ, ଦୁଇ ଜଣ ଯୁଦ୍ଧ ହେବ। ତେଣୁ ସେ କହିଲେ, ତୁମେ ଯୁଦ୍ଧ କରିବ, ତୁମେ ତ ବ୍ରାହ୍ମଣ ନୁହଁ, ମୋତେ ଯାହା ଲାଗୁଛି ତୁମେ ପ୍ରକୃତ ବ୍ରାହ୍ମଣ ନୁହଁ, ବ୍ରାହ୍ମଣର ଜନେଉ ରହିବା କଥା କାହିଁ, ତୁମର ଜନେଉ କାହିଁ, ତୁମେ ତ ସବୁ କ୍ଷତ୍ରିୟ ସବୁ ରହିଛି, କ'ଣ ଗଦା ଧରିଛ, ବା ଭୀମଙ୍କର ଗଦାର ଚିହ୍ନ ରହିଛି, ଅର୍ଜୁନଙ୍କର ଗାଣ୍ଡିବର ଚିହ୍ନ ରହିଛି, କୃଷ୍ଣଙ୍କର ଚକ୍ରର ଚିହ୍ନ ରହିଛି, ହାତ କଟିଯାଇଛି ଚକ୍ର ଧାରଣ କରିକରି, ତେଣୁ କିଏ ତୁମେ। ଏଇଭଳିଆ ଯେତେବେଳେ ଜରାସନ୍ଧ କହିଲେ, ଭଗବାନ କହିଲେ, ମୁଁ ହେଉଛି କୃଷ୍ଣ, ଇଏ ହେଉଛନ୍ତି ଅର୍ଜୁନ, ଇଏ ହେଉଛନ୍ତି ଭୀମ। ନା କୃଷ୍ଣ ହସିଲେ, ଜରାସନ୍ଧ ଜୋରରେ ହସିଲେ, କହିଲେ ଜରାସନ୍ଧ, ଜରାସନ୍ଧ କୃଷ୍ଣ ତୁମେ କ୍ଷତ୍ରିୟ ଅଧମ, କ୍ଷତ୍ରିୟର ଧର୍ମ ଜାଣିନ, ଯୁଦ୍ଧ ଚାପି ପଳାୟନ, ଯୁଦ୍ଧରୁ ପଳାୟନ କରିବେ ନାହିଁ, ତୁମେ ଯୁଦ୍ଧରୁ ପଳେଇ ଯାଇଛ, ମୁଁ ତୁମ ସହିତ ଯୁଦ୍ଧ କରିବି ନାହିଁ, ଇଏ ଅର୍ଜୁନ ଛୋଟ ପିଲାଟା, ଆ ସହିତ ମୁଁ ଯୁଦ୍ଧ କରିବି ନାହିଁ, ଭୀମ ସହିତ ଯଦି କହିବ ଯୁଦ୍ଧ କରିବା, ଏସବୁ କଥା ବର୍ଣ୍ଣନା କରାଯିବ 28 ଅଧ୍ୟାୟରେ, ଏ ଦଶମ ସ୍କନ୍ଧରେ 72 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଆମେ ଖାଲି ପ୍ରଥମ ତୁମେ କହିଦେଲେ ଭୀମ ତାଙ୍କୁ ହତ୍ୟା କରିବେ, ଭୀମ ଯେତେ କେତେ 28 ଦିନ ଧରି ଯୁଦ୍ଧ ଚାଲିବ, 28 ଦିନ ନା କେତେ ଦିନ ଯୁଦ୍ଧ ଚାଲିବ, କେତେବେଳେ ଭୀମ ଜିତି ଯାଉଥିବେ, କେତେବେଳେ ଜରାସନ୍ଧ ମାରିଦେଲେ ମଧ୍ୟ ସେ ପୁଣି ବଞ୍ଚିଯାଉଛି, କାରଣ ତା'ର ରହସ୍ୟ ରହିଛି, ଜନ୍ମ ରହସ୍ୟ ରହିଛି, ସେ ମରିବ ନାହିଁ।
ତେଣୁ ଏହିଭଳି ଭାବରେ ଯେତେବେଳେ ଚାଲିଲା ଚାଲିଲା ଦିନବେଳା ଯୁଦ୍ଧ ହୁଏ, ରାତିବେଳା ପୁଣି ସବୁ ମିଶିକିରି ତାଙ୍କର ଭୋଜି ଭାତ ସବୁ ହୁଏ, ଖାଇବା ପିଇବା ଡିନର ଫିନର ସବୁ ହୁଏ, ଏସବୁ ଚାଲେ, ଏଇଭଳି ଚାଲୁଥିଲା। ତେଣୁ ଭୀମ କହିଲେ, କୃଷ୍ଣ କହିଲେ, କୃଷ୍ଣ ମୁଁ ତାଙ୍କୁ ଜିତିପାରିବି ନାହିଁ, ସବୁ ପ୍ରକାର ଯେତେ ଶିକ୍ଷା କରିଥିଲି ବଳ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ, କୌଣସି ଉପାୟରେ ତାଙ୍କୁ ପାରୁନାହିଁ ନା। ଶୁଣ, ତାଙ୍କର ହତ୍ୟାର ଉପାୟ ଶୁଣ, କ'ଣ ନା, ସିଏ ଏଇଭଳି ଭାବରେ ଯୋଡ଼ା ହୋଇକି ରହିଛି, ତାକୁ ଫାଡ଼ିଦେବ, ଫାଡ଼ିଦେଲେ ସିଏ ମୃତ୍ୟୁବରଣ କରିବ। ତେଣୁ ଭୀମ ଗୋଟେ ଥର ଯେତେବେଳେ ପକେଇଦେଲେ ତାକୁ, ଫାଡ଼ିଦେଲେ, ଫାଡ଼ିକି ଫିଙ୍ଗିଦେଲେ, ପୁଣି ସେ ଯୋଡ଼ି ହୋଇଗଲା। ତାପରେ କୃଷ୍ଣ କହିଲେ, ଦେଖ ଯେଉଁ ପକେଇବ, ଓରଟା ପକେଇବ, ଓରଟା ପକେଇଲେ ସେ ଆଉ ବଞ୍ଚିପାରିବ ନାହିଁ, ତେଣୁ ଓରଟା ପକେଇଲେ ସେ ମୃତ୍ୟୁବରଣ କଲା। ଏ ଜରାସନ୍ଧର କଥା ଏଇଭଳି ଭାବରେ ରହିଛି, ଆମେ ଆଗୁଆ କହିଦେଲେ। ତେଣୁ ପ୍ରତିଥର ସିଏ 17 23 ଅକ୍ଷୁଣୀ ସୈନ୍ୟ ଲେଖା ଆଣିକି ଆସୁଥିଲା, ପ୍ରତିଥର ଆଣିକି ଆସୁଥିଲା, ସର୍ଜିକାଲ ଷ୍ଟ୍ରାଇକ୍ କରିବ ବୋଲି ଭାବୁଥିଲା, ମଥୁରା ଉପରେ ମଥୁରାକୁ ଏକାଥରେ ଧ୍ୱଂସ କରିଦେବ ଭାବୁଥିଲା। ତେଣୁ ପ୍ରତିଥର ଭଗବାନ କୃଷ୍ଣ ବଳରାମ ତାକୁ ହତ୍ୟା ସମୁଦ୍ର ସୈନ୍ୟମାନଙ୍କୁ ହତ୍ୟା କରି ଜରାସନ୍ଧକୁ ଛାଡ଼ି ଦେଉଥିଲେ। ତେଣୁ ଯେତେ 18 ଯେତେବେଳେ ଆସିଲା, 18th ଟାଇମ୍ ଯେତେବେଳେ ଆସିଲା, ସେହି ସମୟରେ ଆଉ ଜଣେ ଯବନ ଆସିଲେ, କାଳ ଯବନ, ସିଏ କାଳ ଯବନ, ତା'ର ପ୍ରଚଣ୍ଡ ଶକ୍ତି ରହିଛି, ଯିଏ ତା ସାମ୍ନାରେ ଯୁଦ୍ଧ କରିବ ତା'ର ଅଧା ବଳ ସେ ନେଇଯିବ। ତେଣୁ ସିଏ ତାକୁ କେହି ଜିତିପାରୁନଥିଲେ। ସିଏ 1,00,000 ମେଛ ସୈନ୍ୟକୁ ଆଣିକି ଆସିଥିଲା, 1,00,000 କେତେ, 1,00,000 ସୈନ୍ୟ ଆଣିକି ଆସିଥିଲା, କେତେ, 1,00,000 ସୈନ୍ୟ। ତେଣୁ ଯେହେତୁ ସିଏ ଏଇଭଳି ଭାବରେ ବର ପ୍ରାପ୍ତ ହୋଇଛନ୍ତି ଭଗବାନ, ସେ ବରକୁ ରକ୍ଷା କରି ସତ୍ୟଂ ବିଧାତୁ ନିଜଭୃତ୍ୟ ଭାଷିତମ୍, ଭଗବାନ ତାଙ୍କର ଭକ୍ତଙ୍କର କଥାକୁ ରକ୍ଷାରେ ପରିଣତ କରନ୍ତି। ସେଥିପାଇଁ ଭଗବତ ଗୀତାରେ କ'ଣ କହିଲେ, ଭଗବାନ ନିଜେ ନ କହିକି କହିଲେ, କୁନ୍ତୀ ପୁତ୍ର ତମେ ଘୋଷଣା କର, କ'ଣ କୌନ୍ତେୟ ପ୍ରତିଜାନି ନାମେ ଭକ୍ତ ପ୍ରଣଶ୍ୟତି। ଏଇ କଥାଟିକୁ ଛାଡ଼ିଦେଲେ ଆଉ ସବୁ କଥା ଭଗବାନ କହିଲେ ଭଗବତ ଗୀତାରେ, କିନ୍ତୁ ଏଇ କଥାଟିକୁ ନିଜେ ନ କହି କୁନ୍ତୀପୁତ୍ର ଦ୍ୱାରା କୁହାଇଲେ, କାରଣ ଭଗବାନ ତାଙ୍କର ଭକ୍ତଙ୍କର କଥାକୁ ରକ୍ଷା କରନ୍ତି। ତେଣୁ ଆଜି ଯେତେବେଳେ ଏଇ ବର ପ୍ରାପ୍ତ ହୋଇଛନ୍ତି, ଭଗବାନ କ'ଣ କଲେ, କୃଷ୍ଣ ବଳରାମ ବାହାରି ଆସିଲେ ମଥୁରାରୁ, ଜାଣିଛନ୍ତି ଜରାସନ୍ଧ ଆସିବ, ତା ପୂର୍ବରୁ କାଳଯବନ ଆସିଯାଇଛି, 18th ଟାଇମ୍ କଥା, ଏ 14 ଏସବୁ ଘଟଣା ହୋଇଗଲା। ତେଣୁ ଭଗବାନ କ'ଣ କଲେ, ଏକୁଟିଆ ଚାଲି ଆସିଲେ, କାଳଯବନଙ୍କୁ କେହି ଜିତିପାରୁନଥିଲେ। କାଳଯବନ ପଚାରିଲେ ନାରଦ ମୁନିକୁ, ପଚାରିଲେ ମୋର ସମସ୍ତ ଯୋଦ୍ଧା କିଏ, ମୁଁ ତା ସହିତ ଯୁଦ୍ଧ କରିବି, ମୋର ଯୁଦ୍ଧ ରହିଛି, ଯୁଦ୍ଧ ପ୍ରବୃତ୍ତି ରହିଛି, ଜନ୍ମାଦି ଅସ୍ୟଜାତ ସବୁକିଛି ଭଗବାନଙ୍କଠାରୁ ଆସୁଛି, ଏ ଯୁଦ୍ଧ ପ୍ରବୃତ୍ତି ମଧ୍ୟ ଭଗବାନ ପାଖରେ ରହିଛି, ତେଣୁ କାଳଯବନ କେହି ଜୟ କରିପାରୁନାହାନ୍ତି ସେ କାଳଯବନ। ତେଣୁ ନାରଦ ମୁନି କହିଲେ, ତୋର ଉପଯୁକ୍ତ ଯୋଦ୍ଧା ହେଉଛନ୍ତି କୃଷ୍ଣ, ନା ସେ କୃଷ୍ଣ କିଏ, ନା ସେଇଭଳି ଭାବରେ, କିଭଳି ଭାବରେ, ନା ବେଣୁ କଣନ୍ତମରବିନ୍ଦ ଦଳାୟତାଖ୍ୟଂ ବରାବତଂ ସମାସିତା ମୁଦ ସୁନ୍ଦରାଙ୍ଗଂ କନ୍ଦର୍ପକୋଟି କମନୀୟ ବିଶେଷ ଶୋଭଂ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ସେ ବୃନ୍ଦାବନରେ ଏହି ରୂପ ରହନ୍ତି, କିନ୍ତୁ ମଥୁରାରେ ସେ ରୂପ ନାହିଁ, ମଥୁରାରେ ସେ ଶ୍ୟାମଘନ ରୂପ, କିନ୍ତୁ ତାଙ୍କର ବେଣୁ ନଥାଏ କି ତାଙ୍କର ମୟୂର ପୁଚ୍ଛ ନଥାଏ, କ୍ଷତ୍ରିୟ ବେଶ ସିଏ, ଏଇଭଳି ଭାବରେ ତାଙ୍କ ରୂପ ସୁନ୍ଦର ରୂପ ପୀତାମ୍ବର ଧାରଣ କରନ୍ତି, ବଳରେ କୌସ୍ତୁଭ ଧାରଣ କରନ୍ତି, ଏଇଭଳି ଭାବରେ ଶ୍ୟାମଘନ ରୂପ ତାଙ୍କର, ଏଇଭଳିଆ ରୂପକୁ ବର୍ଣ୍ଣନା କରିଥିଲେ ନାରଦ ମୁନି। ମଥୁରାରେ ସେ ପହଞ୍ଚିଗଲେ, କୃଷ୍ଣଙ୍କୁ ଦେଖିଲେ, କହିଲେ ନାରଦ ମୁନି ଯେଉଁ ବର୍ଣ୍ଣନା କରୁଥିଲେ ଇଏ ତ ସେଇ କୃଷ୍ଣ। ତେଣୁ ତାଙ୍କୁ କହୁଛନ୍ତି, କୃଷ୍ଣ ମୁଁ ତୁମ ସହ ଯୁଦ୍ଧ କରିବା ପାଇଁ ଚାହୁଁଛି, ଦ୍ୱନ୍ଦ୍ୱ ଯୁଦ୍ଧ କରିବା ପାଇଁ ଚାହୁଁଛି। କୃଷ୍ଣ କହିଲେ, ମୁଁ ତୁମ ସହ ଯୁଦ୍ଧ କରି, ଆରେ ବାପ ରେ ବାପ, ମୁଁ ଗୋଟେ ଛୋଟ ପିଲା କହିକି କୃଷ୍ଣ ଧାଇଲେ। ତେଣୁ କାଳଯବନ ମଧ୍ୟ ତାଙ୍କ ପଛ ପଛ ଧାଉଁଛନ୍ତି, ଭଗବାନଙ୍କର ଏ ଅଦ୍ଭୁତ ଲୀଳା, କାଳଯବନର ଏତେ ଶକ୍ତି ରହିଛି, ଭଗବାନ ଧାଉନାହାନ୍ତି, ଭଗବାନ ଧୀରେ ଧୀରେ ଚାଲୁଛନ୍ତି, ଆରାମସେ ଚାଲୁଛନ୍ତି, ଆରାମରେ ଚାଲୁଛନ୍ତି, କାଳଯବନ ଧାଉଁଛି, ତାଙ୍କୁ ଛୁଇଁ ପାରୁନାହିଁ, ସବୁବେଳେ ଲାଗୁଛି ତାଙ୍କୁ ଦୁଇ ଆଙ୍ଗୁଳି ରହିଗଲା, ଆଉ ଟିକିଏ ସ୍ପିଡ଼ କରିଦେଲେ ଦୁଇ ଆଙ୍ଗୁଳି ଧରିଦେବି ବୋଲି ଭାବୁଛି, ସ୍ପିଡ଼ ବଢ଼େଇ ଚାଲୁଛି, କିନ୍ତୁ କୃଷ୍ଣ ସେଇଭଳିଆ ଚାଲୁଛନ୍ତି, କିଏ ଛୁଇଁ ପାରୁନାହିଁ। କିନ୍ତୁ ଭଗବାନ ଯେତେବେଳେ ଲୀଳା କରୁଥିଲେ ବୃନ୍ଦାବନରେ, ମା' ଯଶୋଦା ଯେତେବେଳେ ତାଙ୍କ ପଛରେ ଧାଉଁଥିଲେ, ସେ ସମୟରେ
ନମାମି ସ୍ୱରଂ ସଚ୍ଚିଦାନନ୍ଦ ରୂପଂ ଲସତ୍ କୁଣ୍ଡଳଂ ଗୋକୁଳେ ଭ୍ରାଜମାନଂ ଯଶୋଦା ବିୟୋ ଲୋକ ରାଧାବମାନଂ ପରାମୃଷ୍ଟଂ ଆତ୍ୟନ୍ତତୋ ଦୃତ୍ୟ ଗୋପ୍ୟା।
ଆଜି ଯଶୋଦା ମା ସିଏ ଧରି ପକାଇଲେ କୃଷ୍ଣଙ୍କୁ, ଇଏ ଧରିପାରିଲା ନାହିଁ, ଏତେ ବଳ ରହିଛି, ଏତେ ଶକ୍ତି ରହିଛି, ଏତେ ସ୍ପିଡ଼ରେ ଯାଉଛି ସିଏ। ତେଣୁ ଭଗବାନ ନେଇକି ପହଞ୍ଚିଗଲେ କେଉଁଠି, ଗୁମ୍ଫାରେ ପହଞ୍ଚିଗଲେ। କେଉଁ ଗୁମ୍ଫା ନାଁ କ'ଣ, ମଥୁରାରେ ସେ ଗୁମ୍ଫା ରହିଛି, ଏବେ ମଧ୍ୟ ସେ ରହିଛି। ସେଠି ମୁଚୁକୁନ୍ଦ ଶୟନ କରିଥିଲେ। ମୁଚୁକୁନ୍ଦ ହେଉଛନ୍ତି ମାଧବଙ୍କ ପୁତ୍ର, ଆମେ ତାଙ୍କ କଥା ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ମୁଚୁକୁନ୍ଦ ମାଧବ ତାଙ୍କ ପୁତ୍ର ଦେବତାମାନଙ୍କ ସହିତ ମିଶିକି ଯୁଦ୍ଧ କରୁଥିଲେ ଅସୁରମାନଙ୍କ ବିରୁଦ୍ଧରେ। ତେଣୁ ସେଇଠି ଯେତେବେଳେ ସେ ମଥୁରା ମାନେ ଦେବତାମାନେ ଯେତେ ଜୟଲାଭ କଲେ, ସେତେବେଳେ ଦେବତାମାନେ ପଚାରିଲେ ମୁଚୁକୁନ୍ଦକୁ, ହେ ମହାରାଜ, ଆପଣଙ୍କୁ ଆମେ କ'ଣ ବର ପ୍ରଦାନ କରିବୁ? ତେଣୁ ସିଏ କହିଲେ, ଆପଣ କିଛି ବର ପ୍ରଦାନ କରିବା ଦରକାର ନାହିଁ, ଖାଲି ମୋତେ ଟିକିଏ ଶୋଇବା ପାଇଁ ବ୍ୟବସ୍ଥା କରନ୍ତୁ। ନା ଏଇଟା ଗୋଟେ କ'ଣ ବର ନା, ଆଉ ଠିକ୍ ଅଛି, ଯଦି ବର ଦେବା ପାଇଁ ଚାହୁଁଛନ୍ତି ମୋତେ କେହି ଡିଷ୍ଟର୍ବ କରିବେ ନାହିଁ। ନା ଆମେ ବି ନା ନା ଯିଏ ଡିଷ୍ଟର୍ବ କରିବେ ମଧ୍ୟ, ଯିଏ ଡିଷ୍ଟର୍ବ କରିବ ସେ ଜଳିପୋଡ଼ି ପହଞ୍ଚ ହେଇଯିବ, ମୁଁ ଯଦି ଦେଖିଦେବି ତାକୁ। କାରଣ ମୁଚୁକୁନ୍ଦ ଭାବୁଥିଲା, ମୁଁ ଶୋଇଲେ ମଧ୍ୟ ପୁଣି ଦେବତାମାନେ ଆସିବେ, ଅସୁରମାନେ ଯେତେବେଳେ ଆକ୍ରମଣ କରିବେ ମୋତେ ଆସି କହିବେ ଆସ ଯୁଦ୍ଧ କରିବା। ତେଣୁ ସେଠୁ ଆଭଏଡ଼ କରିବା ପାଇଁ ସେ ଏଇଭଳି ଭାବରେ ବର ପ୍ରାପ୍ତ ହୋଇଥିଲେ। ଏଇଟା ଭଗବାନ ଜାଣନ୍ତି, ବେଦାହମ ସମତି ତାହାନି, ଭଗବାନ ସବୁକିଛି ଜାଣନ୍ତି। ମଥୁରାର ଧଳପୁର ଗୁମ୍ଫା ଗୋଟେ ରହିଛି ମଥୁରାରେ, ଭଗବାନ ଯାଇ ସେଇଠି ପହଞ୍ଚିଗଲେ, ଧଳପୁର ଗୁମ୍ଫାରେ ପହଞ୍ଚିଗଲେ, ଭଗବାନ ସେହି ଗୁମ୍ଫାରେ ପହଞ୍ଚି ଅଦୃଶ୍ୟ ହୋଇଗଲେ। ସେଇଠି ଶୟନ କରିଥିଲେ ମୁଚୁକୁନ୍ଦ। ମୁଚୁକୁନ୍ଦ ସତ୍ୟଯୁଗର ଲୋକ ସିଏ, ଭଗବାନ କ'ଣ କଲେ ନା ତାଙ୍କର ଯେଉଁ ଉତ୍ତରୀ ରହିଛି ହଳଦିଆ ପିତବସ୍ତ୍ରର ଉତ୍ତରୀ, ସେଇଟାକୁ ଘୋଡ଼େଇ ଦେଲେ ମୁଚୁକୁନ୍ଦ, ଘୋଡ଼େଇ ଦେଇକି ସେ ଲୁଚିଗଲେ। ଭଗବାନ ଲୁଚିବେ କ'ଣ, ଭଗବାନ ତ ଚାହିଁଲେ ଦୃଶ୍ୟ ହେବେ, ଚାହିଁଲେ ଅଦୃଶ୍ୟ ହୋଇଯିବେ। ନାହଂ ପ୍ରକାଶ ସର୍ବସ୍ୱ ଯୋଗ ମାୟା ସମାପୃତ। ତେଣୁ ଇଏ ଧାଇଁ ଧାଇଁ ଆସିକରି ଦେଖିଲା କାଳଦେବନ, କହିଲା କେହି ନାହାନ୍ତି, ଇଏ ଗୋଟେ ଶୋଇ କୃଷ୍ଣ ଆସିଲା, ଏ ଗୋଟେ ଶୋଇପଡ଼ିଛି, ଏତେ ମୋ ମୋ ଗୋଡ଼େଇ ଗୋଡ଼େଇକି ଆସିକି ଧରିପାରିଲେନି, ଏଇଠି ଶୋଇପଡ଼ିଛି ଆସିକରି। କହିକି ଗୋଟେ ବକ୍ଷକୁ ଯେଉଁଭଳି ଭାବରେ ପଦାଘାତ କରିଥିଲେ କିଏ, ଭୃଗୁ, ଭଗବାନ ପଦାଘାତ କରିଥିଲେ ସେଇଭଳି ଭାବରେ ଇଏ ମଧ୍ୟ ଭାବିଲା ପଦାଘାତ କରିବ। ଯେତେବେଳେ ପଦାଘାତ କରିଛି ସେହି ସମୟରେ ଦେଖିଦେଲେ ମୁଚୁକୁନ୍ଦ ନିଦ ଭାଙ୍ଗିଗଲା। ମୁଚୁକୁନ୍ଦ ଯେତେବେଳେ ଦେଖିଦେଲେ ଚକ୍ଷୁ ପଡ଼ିଗଲା ତା ଉପରେ, ସେ ଜଳିପୋଡ଼ି ପହଞ୍ଚ ହୋଇଗଲା। ତେଣୁ ଭଗବାନ ସେଠି ଉପସ୍ଥିତ ହେଲେ। ମୁଚୁକୁନ୍ଦ କଥା ବହୁତ କଥା ରହିଛି, ସେ କିଛି ଆମେ କହିବା ନାହିଁ। ତେଣୁ ଏହିଭଳି ଭାବରେ 14 ବର୍ଷ ଲାଗିଗଲା ଜରାସନ୍ଧ ପାଖରୁ। ଏଇ 18 ତା ପରଦିନ ଆସିଗଲେ ଜରାସନ୍ଧ। ଜରାସନ୍ଧ ପୁଣି 23-19 ସୈନ୍ୟ ଆଣିକି ଆସିଥିଲେ। ଭଗବାନ ସେସବୁ ସୈନ୍ୟମାନେ ହତ୍ୟା କରି ପଳାଇଗଲେ, ଧାଇଁକି ପଳାଇଗଲେ। ଏବଂ ଜରାସନ୍ଧ ତାଙ୍କ ପଛେ ପଛେ ଗୋଡ଼େଇଲା, କହିଲା ଆଜି ସମୟ ମିଳିଛି, କାଳ ମୋର ସପକ୍ଷରେ ରହିଛି, ଆଜି ମୁଁ କୃଷ୍ଣଙ୍କୁ ହତ୍ୟା କରିବି। ଆଜି ମୋର ନହେଲେ ମୋର ଯେଉଁ 2 ଜଣ ଅଛନ୍ତି, 2 ଜଣ ଝିଅ ଆଜି ବିଷପାନ କରିଦେବେ। କହିକିରି ଧାଉଁଛି, ତେଣୁ କୃଷ୍ଣ ବଳରାମ ଧାଇଁ ଧାଇଁ କ'ଣ କଲେ ନା, ଗୋଟେ ପର୍ବତ ରହିଛି ତା ଉପରେ ଚଢ଼ିଗଲେ। ପର୍ବତର ନାମ ହେଉଛି ପ୍ରବର୍ଷଣ ପର୍ବତ, ବିରାଟ ପର୍ବତ, ବର୍ଷା ଥିଲା ଭଳିଆ ଲାଗେ ସେଠି, ଏତେ ଉଚ୍ଚା ପର୍ବତ ରହିଛି। ପ୍ରବର୍ଷଣ ସେଇଟା ତ କିସ୍କିନ୍ଦା କଥା, ସେଇଟା କିସ୍କିନ୍ଦା, ଏଇଟା ତ ମଥୁରା ପାଖରେ ନା। ତେଣୁ ଏଇଭଳି ଭାବରେ ଡେଇଁ ପଡ଼ିଲେ, ଯେତେବେଳେ ମାନେ ଧାଇଁଗଲେ ପାହାଡ଼ ଉପରେ ଚଢ଼ିଗଲେ। ଭଗବାନ ପାହାଡ଼ ଉପରେ ଚଢ଼ିବା ଶିଖିନଥିଲେ, ମାଉଣ୍ଟେନିୟରିଂ ଶିଖିନଥିଲେ, କିନ୍ତୁ 64 ବିଦ୍ୟାରେ ମାଉଣ୍ଟେନିୟରିଂ ବିଦ୍ୟା ରହିଛି। 64 ବିଦ୍ୟା ଶିକ୍ଷା କରି ଆସିଛନ୍ତି ନା, ମାଉଣ୍ଟେନିୟରିଂ ବିଦ୍ୟା ଶିକ୍ଷାଟା ବଡ଼ କଥା କ'ଣ, ସବୁ 64 ଶିକ୍ଷାରେ ସବୁ ଗୁଡ଼ା ରହିଛି, ସବୁ ବିଦ୍ୟା ରହିଛି। ଆଗରୁ କେବେ ମାଉଣ୍ଟେନିୟରିଂ କରିନଥିଲେ, ସେ ଖାଲି ଶିଖିଥିଲେ, ଥିଓରି ଶିଖିଥିଲେ, ଆଜି ପ୍ରାକ୍ଟିକାଲ କରିଦେଲେ, ଚଢ଼ିଗଲେ ଯେମିତି ସ୍ପାଇଡ଼ରମ୍ୟାନ୍ ଚଢ଼େ, କୃଷ୍ଣ ବଳରାମ ଚଢ଼ିଗଲେ ପାହାଡ଼ ପର୍ବତ ଉପରକୁ। ତେଣୁ ଜରାସନ୍ଧ କ'ଣ କଲା, ସୈନ୍ୟମାନଙ୍କ ସହିତ ଚାରିପଟେ ସବୁ ବିଛେଇଦେଲା, ସବୁ କାଠପାଠ ସବୁ ଆଣିକରି ନିଆଁ ଲଗାଇଦେଲା, ପାହାଡ଼କୁ ନିଆଁ ଲଗାଇଦେଲା। ଭାବିଲା ଆଜି କୃଷ୍ଣ ବଳରାମ ମୃତ୍ୟୁବରଣ କରିବେ। ତେଣୁ କୃଷ୍ଣ ବଳରାମ ସେଇଠୁ ଡେଇଁଲେ ଯାଇ ପହଞ୍ଚିଲେ ଦ୍ୱାରକାରେ। ତା ପୂର୍ବଦିନ ଭଗବାନ ଏସବୁ ଜାଣିଛନ୍ତି, ତା ପୂର୍ବଦିନ ବ୍ୟବସ୍ଥା କରିଦେଲେ। ବିଶ୍ୱକର୍ମାଙ୍କୁ ସ୍ମରଣ କଲେ ଭଗବାନ, ବିଶ୍ୱକର୍ମା ସେ ହାଜର ହୋଇଗଲେ। ପ୍ରଭୁ ମୋତେ କାହିଁକି ସ୍ମରଣ କଲେ ନା, ଦ୍ୱାରକାରେ ଗୋଟେ ନଗର ନିର୍ମାଣ କର, ଦ୍ୱାରକା ନଗର ନିର୍ମାଣ କର, ଦ୍ୱାରକା ଧାମ, ଦ୍ୱାରକା ଦ୍ୱାରକା କହିଲେ କ'ଣ ଦ୍ୱାର କାହା ଯିଏ ପଶିବାକୁ ବାହାରି ପାରିବ ଦ୍ୱାର କାହା ଦ୍ୱାର କାହା ଦ୍ୱାରକା ସେ ଏଇଭଳି ଭାବରେ ଦ୍ୱାରକା ନଗରୀ ପ୍ରସ୍ତୁତ କରିଥିଲେ କ'ଣ ତାଙ୍କ ନା ବିଶ୍ୱକର୍ମା ଏଭଳି 16,108 ରାଣୀଙ୍କ ପାଇଁ 16,108 ମହଲ ଅଛି ଏବଂ ମଥୁରାବାସୀମାନଙ୍କୁ ସେଇ ରାତାରାତି ସବୁ ନିର୍ମାଣ ହୋଇଗଲା ସବୁ ଫିନିଶ୍ ହୋଇଗଲା କିଛି ବାକି ରହିଲା ନାହିଁ ଆମ ରାସ୍ତା ତିଆରି ହେବା ପାଇଁ ବହୁତ ସମୟ ଲାଗୁଛି ସେ ଦ୍ୱାରକା ନଗରୀ ନିର୍ମାଣ ହେବା ପାଇଁ ଗୋଟିଏ ମିନିଟ୍ରେ ହୋଇଗଲା ସବୁ ରାତାରାତି ହୋଇଗଲା ସବୁ ହଁ ଗୋଟିଏ ମିନିଟ୍ରେ ବିଶ୍ୱକର୍ମା ସିଏ କ'ଣ ଆମ ଭଳିଆ କି ଆମ ଭଳିଆ ଇଞ୍ଜିନିୟର ନା କ'ଣ ଲେଟେଷ୍ଟ ଟେକ୍ନୋଲୋଜି ତାଙ୍କ ପାଖରେ ଅଛି ମଡ଼ର୍ଣ୍ଣ ଟେକ୍ନୋଲୋଜି କୋଟିଏ ବର୍ଷ ପରେ ଯେ ମଡ଼ର୍ଣ୍ଣ ଟେକ୍ନୋଲୋଜି ପାଇପାରିବ ନାହିଁ ସେ ଟେକ୍ନୋଲୋଜି ତାଙ୍କ ପାଖରେ ରହିଛି ସ୍ୱର୍ଗଲୋକ 100 ଗୁଣ ଅଧିକ ତାଙ୍କର ସବୁ ଐଶ୍ୱର୍ଯ୍ୟ ରହିଛି ସବୁ ଆପଣ ଡାକିଲେ ହେବ ରାମଜୀ ଯଦି କହିବେ ଆସ ବିଶ୍ୱକର୍ମା ଗୋଟେ ମନ୍ଦିର ହେଇଯିବ ସେଠି ଚାଲିଛି ନା ଆଉ ସେଠି ମାୟାପୁର ଟିଓବିପି ହେଉଛି ଟେମ୍ପୁଲ୍ ଅଫ୍ ବେଦିକ ପ୍ଲାନେଟାରିୟମ୍ ବିଶ୍ୱକର୍ମା ହେଉଛି ବିଶ୍ୱକର୍ମା କରିଦେବେ କିନ୍ତୁ ଭଗବାନ ଚାହାନ୍ତି ବିଶ୍ୱକର୍ମା ନ କରନ୍ତୁ ଆମର ଗୌରମୋହନ ପ୍ରଭୁ ପାଦସା ପ୍ରଭୁ ଯେତେ ସବୁ ଅଛନ୍ତି ଭକ୍ତମାନେ ସବୁ ମିଶିକି ଗୁଣ୍ଡିଚି ମୂଷା ଇତ୍ୟାଦି ଯେତେ ଅଛନ୍ତି ହରିଚରଣ ଇତ୍ୟାଦି ଯେତେ ଅଛନ୍ତି ସମସ୍ତେ ଲାଗି ପଡ଼ନ୍ତୁ ଏ ମନ୍ଦିର ନିର୍ମାଣରେ ସମସ୍ତଙ୍କୁ ସେ ସୌଭାଗ୍ୟ ପ୍ରଦାନ କରୁଛନ୍ତି ନହେଲେ ତ ବିଶ୍ୱକର୍ମା କରିଦେବେ ଆମେ କିଛି ଚିନ୍ତା କରିପାରିବାନି ଭଗବାନ ଚାହିଁଥିଲେ ଯୁଦ୍ଧରେ ସବୁ କୌରମାନଙ୍କୁ ହତ୍ୟା କରିଦେଇ ପାରିଥାନ୍ତେ ଅର୍ଜୁନ କହିଲେ ତୁମେ କିଛି ଚିନ୍ତା କରନି ତ ଶୋଇପଡ଼ ମୁଁ ସବୁ କରିଦେବି ବାହାତକା ଖେଳ କିନ୍ତୁ ଅର୍ଜୁନ କହିଲେ ଅର୍ଜୁନ ତୁମେ ଯୁଦ୍ଧ କର ମା' ମନସ୍କର ଯୁଦ୍ଧ ଚ ତେଣୁ ଏହିଭଳି ଭାବରେ ଭଗବାନ ବିଶ୍ୱକର୍ମାଙ୍କୁ ଯେତେ ସ୍ମରଣ କଲେ ବିଶ୍ୱକର୍ମା କହି ଆଜ୍ଞା ନେଇକରି ଯାଇକି ନିର୍ମାଣ କରିଦେଲେ 16,108 ମହଲ ଇତ୍ୟାଦି ଅନେକ ତାର ସବୁ ରହିଛି ଏସବୁ ଆମେ ପରେ କଥା ଆସିବ ଏଇଠି ତ ହୋଇଗଲା ଆଉ ତେଣୁ ମଥୁରାବାସୀମାନେ କେମିତି ସେଠିକି ଯିବେ ସମୁଦ୍ର ମଝିରେ ରହିଛନ୍ତି ସିଏ କେମିତି ଯିବେ କେମିତି ଯିବେ କ'ଣ ଗାଡ଼ି ଫାଡ଼ି ଅଛି କିଛି ସବୁ ଶୋଇଛନ୍ତି ମଥୁରାରେ ରାତି ଅଧାରେ ଶୋଇଛନ୍ତି ସବୁ ରାତି ଅଧାରେ ସକାଳୁ ଉଠିଲା ବେଳକୁ ଆଉ ମଥୁରା ନାହିଁ ଦ୍ୱାରକାରେ ପହଞ୍ଚିଗଲେ ଇଏ ହେଉଛି ଭଗବାନଙ୍କର ଅଦ୍ଭୁତ କର୍ମ ଭଗବାନଙ୍କର ଅଦ୍ଭୁତ କର୍ମ ଅଦ୍ଭୁତ ଲୀଳା ସବୁ ଭଗବାନଙ୍କର ଅଦ୍ଭୁତ ଲୀଳା ତେଣୁ ଏଣେ ଏସବୁ ତାଙ୍କୁ ସବୁ ପଠାଇ ଦେଇଛନ୍ତି ମଥୁରାବାସୀମାନେ ପଠାଇ ଦେଇଛନ୍ତି ତେଣୁ ଏଠି ଯେଉଁ ପର୍ବତରେ ନିଆଁ ଲାଗିଗଲା ପର୍ବତ ଭଗବାନ ଡେଇଁଲେ ଗୋଟିଏ ଡିଆଁ ମାରିଲେ ସେ ଡିଆଁ ମଧ୍ୟ ସେ ଶିଖିଛନ୍ତି 64 କଳା ଭିତରେ ରହିଛନ୍ତି କେମିତି ହନୁମାନ ମାରିଲେ 100 ମାରିଲେ ଗୋଟିଏ ଡିଆଁରେ ଯାଇ ପହଞ୍ଚିଗଲେ ତେଣୁ ଭଗବାନ କୃଷ୍ଣ ବଳରାମ ତାଙ୍କର ଗୁରୁ ସିଏ କୃଷ୍ଣ ବଳରାମ ବସୁଦେବଂ ସୁତଂ ଦେବଂ ପାଂଶ ଚାଣରୁ ମର୍ଦ୍ଦନ ଦେବକୀ ପରମାନନ୍ଦଂ କୃଷ୍ଣଂ ବନ୍ଦେ ଜଗତ ଗୁରୁଂ ତେଣୁ ଭଗବାନ ଗୋଟିଏ ଡିଆଁ ମାରିଲେ ଯାଇ ପହଞ୍ଚିଲେ ଦ୍ୱାରକାରେ ଦ୍ୱାରକାରେ ପହଞ୍ଚିଗଲେ ଦ୍ୱାରକା ଲୀଳା ଆରମ୍ଭ ହେବ ଏ ମଥୁରା ଲୀଳା ସରିଗଲା ବୃନ୍ଦାବନ ଲୀଳା ସରିଗଲା ଭଗବାନ ବଳରାମଙ୍କର ଏବଂ କୃଷ୍ଣଙ୍କର ଏ 25 ବର୍ଷର ଲୀଳା ସରିଗଲା ଆମେ କେତେ ଦିନରେ 7 ଦିନରେ 8 ଦିନରେ 25 ବର୍ଷର ଲୀଳାକୁ ବର୍ଣ୍ଣନା କରିଦେଲେ 8 ଘଣ୍ଟାରେ 25 ବର୍ଷ ଲୀଳା ଆହୁରି ତାଙ୍କର ରହିଛି 125 ବର୍ଷ ଲୀଳା ଆଉ 100 ବର୍ଷ ରହିଛି ପୁଣି କେତେବେଳେ ସୁବିଧା ହେଲେ ଆମେ କହିବା ଆଜି ଭଗବାନ ବଳରାମ ବିବାହ କରିବା ପାଇଁ କଥା ଦେଇଛେ ବଳରାମ ବିବାହ କରିବା ପାଇଁ ସବୁ ଗେଷ୍ଟମାନେ ଆସିଛନ୍ତି ତାଙ୍କର ଯେଉଁ ରହିଛି ବିବାହରେ ଯୋଗଦେବେ ବରଯାତ୍ରୀ ହିସାବରେ ଏବଂ ଫିଷ୍ଟରେ ମଧ୍ୟ ଯୋଗଦେବେ ସବୁ ଆଗତିକ ଭକ୍ତମାନେ ସବୁ ଆସିଛନ୍ତି ସବୁ ଯୋଗଦେବେ ସେଥିରେ ସାଧାରଣ ଲୋକମାନଙ୍କ ବଳରା ଆମର କାହାର ଭୋଜି ହେଇଥିଲା ସେ ଯେଉଁ ସିନେମା ଷ୍ଟାର୍ ଇଏ ସବୁ ଲକ୍ଷ ଲକ୍ଷ ସବୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏ ଭଗବାନଙ୍କର ବିବାହ ହେବ ଯାଇଥାଏ ବିବାହ ନା କ'ଣ ତେଣୁ କିନ୍ତୁ ବଳରାମଙ୍କ ବିବାହଟାକୁ ସୁଖଦେବ ଗୋସ୍ୱାମୀ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି କାହିଁକି ନା କୃଷ୍ଣଙ୍କର ଲୀଳାକୁ କୃଷ୍ଣଙ୍କର ବିବାହ ଯଦି ବର୍ଣ୍ଣନା କରିବେ ତ 16,108 ବର୍ଷ ଲାଗିଯିବ 16,108 ରାଣୀ ରହିଛନ୍ତି ତାଙ୍କ ବିଷୟରେ ବର୍ଣ୍ଣନା କରାଯିବ ଏସବୁ ରହିଛି ତେଣୁ ବଳରାମଙ୍କୁ ଆଉ କେତେ ଦେବେ ସମୟ ବଳରାମ ଗୋଟିଏ ଶ୍ଳୋକରେ ବର୍ଣ୍ଣନା କରିଦେବେ 52 ଅଧ୍ୟାୟ ଶ୍ଳୋକ 15 ଏ ଶ୍ଳୋକଟି ଅଛନ୍ତି ଆନର୍ତ୍ତାଧିପତି ଶ୍ରୀମାନ ରୈବତୋ ରେବତୀ ସୁତାମ ବ୍ରହ୍ମଣା ଚୋଦିତ ପ୍ରାଦାତ ବଳାୟେତି ପୁରୋଦିତମ୍ ଏ ଘଟଣାଟି ଆଗରୁ ହୋଇଯାଇଛି ନବମ ସ୍କନ୍ଧରେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ ତେଣୁ ଏଠି ବିସ୍ତାର ଭାବରେ ବର୍ଣ୍ଣନା କଲେ ନାହିଁ ନବମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏ କଥାଟି ରହିଛି ଭଗବାନ ବିବାହ ଯେଉଁ ହେଲା ଅଦ୍ଭୁତ ବିବାହ ବଳରାମଙ୍କର ସବୁକିଛି ଅଦ୍ଭୁତ ଭଗବାନଙ୍କର ସବୁକିଛି ଅଦ୍ଭୁତ ଭଗବାନଙ୍କର। ତେଣୁ ଭଗବାନଙ୍କର ବିବାହ ମଧ୍ୟ ସେଇଭଳି ଭାବରେ ଅଦ୍ଭୁତ। କିଭଳି ନା, ସତ୍ୟଯୁଗର ରାଜା ଥିଲେ, ସ୍ୱାଇଁଭୂମାନଙ୍କ ସମୟରେ ସତ୍ୟଯୁଗରେ ଜଣେ ରାଜା ଥିଲେ ଦ୍ୱାରକାରେ, ସେ ଆନର୍ତ ଦେଶରେ। ତାଙ୍କ ନାମ ହେଉଛି ରହିବତ। ରହିବତ ସେ ହେଉଛନ୍ତି ସର୍ଜାତିଙ୍କର ବଂଶରେ ଆସୁଛନ୍ତି। ସର୍ଜାତି ଏମାନେ ଦଶ ପୁତ୍ର ହେଉଛନ୍ତି ବୈବସତ ମନୁଙ୍କର ଦଶ ପୁତ୍ର। ଇଖୁଆକୁ ହେଉଛନ୍ତି ଶ୍ରେଷ୍ଠ ପୁତ୍ର ତାଙ୍କର। ଏ ଯେଉଁ ସର୍ଜାତି ଏଇଠୁ ସର୍ଜାତି ହଁ ସର୍ଜାତିଙ୍କର ଠାରୁ ତାଙ୍କର ପୁତ୍ର, ତାଙ୍କ ପୁତ୍ର ହେଇକିରି ଇଏ ଆସିଥିଲେ ରହିବତ, ଯାହାକୁ କୁହାଯାଏ କକୁଦ୍ମୀ। କକୁଦ୍ମୀ ଚିନ୍ତା କଲେ ମୋର କନ୍ୟା ଅସାଧାରଣ କନ୍ୟା, ଭଗବାନଙ୍କର ପତ୍ନୀ, ସିଏ ସାଧାରଣ ବ୍ୟକ୍ତି ନୁହନ୍ତି, ଲକ୍ଷ୍ମୀ ସିଏ। ତେଣୁ ତାଙ୍କର ବିବାହ ଅସାଧାରଣ କନ୍ୟା ସେ ଥିଲେ, ତାଙ୍କର ବିବାହ କାହାକୁ କରିବା ଚିନ୍ତା କରିକି ପାଇଲେ ନାହିଁ, ଉପଯୁକ୍ତ ବର ପାଇଲେ ନାହିଁ। ତେଣୁ ସେ କ'ଣ କଲେ, କହିଲେ ଠିକ୍ ଅଛି ଆମେ ଯିବା ବ୍ରହ୍ମଲୋକକୁ ଯିବା, ବ୍ରହ୍ମା ଯେଉଁଠି ଅଛନ୍ତି ସେଇଠିକି ଯିବା। ବ୍ରହ୍ମ ହେଉଛନ୍ତି ପ୍ରଜାପତି, କଟସୂତ୍ର ସେ କରିବେ। ପ୍ରଜାପତି ପାଖରେ ପହଞ୍ଚିଗଲେ, ବ୍ରହ୍ମାଙ୍କ ପାଖରେ ପହଞ୍ଚିଗଲେ, ବ୍ରହ୍ମାଙ୍କ ପାଖରେ କ'ଣ ଚାଲିଛି, ଗୁଣ ଭଗବାନଙ୍କର ଗୁଣଗାନ ଚାଲିଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ବାଦ୍ୟଯନ୍ତ୍ର ଇତ୍ୟାଦି ସହକାରେ ବହୁତ ସୁନ୍ଦର ଭାବରେ ଗାନ ଚାଲିଛି, ନୂତନ ଗାନ ସବୁ ଚାଲିଛି। କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ କରୁ ପ୍ରେମାମୃତାମ୍ବୁନିଧି, ଏଭଳି ଭାବରେ ଚାଲିଛି, ଲୀଳା ଚାଲିଛି ସେଠି। ତେଣୁ ଏଇ କକୋଦ୍ମୀଙ୍କୁ ଅପେକ୍ଷା କରିବାକୁ ପଡ଼ିଲା, ଟିକେ ଅପେକ୍ଷା କରିବାକୁ, ଡାଇରେକ୍ଟ ଦେଖା କରିପାରିଲେ ନାହିଁ। ତେଣୁ ଆ ଭିତରେ କିଛି ସମୟ ଗଲା, ଗଲା ପରେ ଯେତେବେଳେ ବ୍ରହ୍ମା ଆସି ଦେଖା କଲେ, ବ୍ରହ୍ମାଙ୍କୁ ପ୍ରଣାମ କଲେ, ବ୍ରହ୍ମା କହିଲେ କ'ଣ ହେଲା ରାଜା, କାହିଁ ଆସିଲେ ଏଠିକି ଦ୍ୱାରକାରୁ? ପ୍ରଭୁ ଆମର କନ୍ୟାର ବର କିଏ, ଆପଣ ପ୍ରଜାପତି ଘଟସୂତ୍ର କରୁଛନ୍ତି, ଆପଣ କୁହନ୍ତୁ ମୋର କନ୍ୟାର ବର କିଏ ନା? ତମେ ଯାହାକୁ ଚିନ୍ତା କରୁଥିଲ ଆଉ କେହି ନାହାନ୍ତି ବର, ସବୁ କିଏ କୁଆଡ଼େ ପଳେଇଗଲେଣି, ଆ ଭିତରେ ସତେଇଶ ଯୁଗ ପଳେଇଗଲାଣି, ସତେଇଶ କି ଦିବ୍ୟ ଯୁଗ ପଳେଇଗଲାଣି, ସତ୍ୟ ତ୍ରେତା ଦ୍ୱାପର କଳି ହେଇକରି ସତେଇଶ ଦିବ୍ୟ ଯୁଗ ଚାଲିଗଲାଣି, ବର୍ତ୍ତମାନ ଅଠେଇଶତମ ଦ୍ୱାପର ଚାଲିଛି। ବର୍ତ୍ତମାନ ତମେ ଯାଅ, ଆଙ୍କର ଉପଯୁକ୍ତ ସ୍ୱାମୀ ହେଉଛନ୍ତି ଏଇ ବଳରାମ, ସେ ରହିଛନ୍ତି ଦ୍ୱାରକାରେ ରହିଛନ୍ତି, ତାଙ୍କ ପାଖକୁ ଯାଅ, ତୁମର କନ୍ୟାକୁ ତୁମେ ପ୍ରଦାନ କରିବ। ତେଣୁ ଏଇଭଳି ଭାବରେ ଆନର୍ତ୍ତାଧିପତି ଶ୍ରୀମାନ ରହିବତ ଓ ରେବତୀ ସୁତାମ, ତାଙ୍କର ସୁତା ତାଙ୍କର କନ୍ୟା ହେଉଛନ୍ତି ରେବତୀ, ସେ ଏଇଭଳି ଭାବରେ ବ୍ରହ୍ମା ଏଭଳି ଭାବରେ କହିଲେ, ବ୍ରହ୍ମାଙ୍କଠୁ ଆଜ୍ଞା ନେଇକରି ରହିବତ ବା କକୁଦ୍ମୀ ତାଙ୍କର କନ୍ୟାଙ୍କୁ ଆଣିକି ଆସିଲେ, ଦ୍ୱାରକାକୁ ପହଞ୍ଚିଲେ, ଦ୍ୱାରକାରେ ପହଞ୍ଚିକରି ବଳରାମ ପାଖରେ ଯାଇ ପହଞ୍ଚିଲେ। ବ୍ରହ୍ମଣା ଚୋଦିତ ପ୍ରାଦାତ, ବ୍ରହ୍ମା ତାଙ୍କୁ କହିଛନ୍ତି ତୁମର କନ୍ୟାଙ୍କୁ ପ୍ରଦାନ କର ତାଙ୍କୁ। ତେଣୁ ବଳାୟତି ପୁରୋଦିତମ, ବଳବାନ ସେ ବଳରାମ ସେ ତାଙ୍କୁ ପ୍ରଦାନ କଲେ, ନମସ୍ତେ ରେବତୀ କାନ୍ତ, ରେବତୀକୁ ସେ ଗ୍ରହଣ କଲେ, କିନ୍ତୁ ଗୋଟେ ସର୍ତ୍ତରେ। ନା କ'ଣ ସର୍ତ୍ତ? ନା ତୁମେ ସତ୍ୟଯୁଗର ତୁମର ହାଇଟ୍ ଅଧିକ, ଆମେ ଦ୍ୱାପର ଯୁଗର ଆମର ହାଇଟ୍ କମ୍, ତେଣୁ ଭଗବାନ କ'ଣ କଲେ ହାଇଟ୍କୁ ସାଇଜ୍ କରିଦେଲେ। କିଭଳି ଭାବରେ? ତାଙ୍କର ଯେଉଁ ରହିଛି ମୁଷଳ ରହିଛି, ସେ ମୁଷଳରେ ଟାଣିଦେଲେ ସମାନ ହେଇଗଲା, ସାଇଜ୍ ହେଇଗଲା। ଇଏ ଭଗବାନଙ୍କର ଅଦ୍ଭୁତ ବିବାହ। ଲଙ୍ଗଳରେ ଲଙ୍ଗଳରେ ଆମେ ଚାଷ କରୁଛେ, ଭଗବାନ ଏଇଭଳି ଭାବରେ ବଳରାମ ରେବତୀଙ୍କ ହାଇଟ୍କୁ ସମାନ କରିଦେଲେ, ସାଇଜ୍ କରିଦେଲେ, କିଛି ଏପଟ ସେପଟ ହେଲା ନାହିଁ, ଶରୀର ଯେଉଁଭଳି ଥିଲା ସେଇଭଳି ଥିଲା, ହାଇଟ୍ କମିଗଲା। ଭଗବାନ ଛୋଟ ହାଇଟ୍କୁ ବଡ଼ ହାଇଟ୍ କରିପାରନ୍ତି, ବଡ଼ ହାଇଟ୍କୁ ଛୋଟ ହାଇଟ୍ କରିପାରନ୍ତି, ଭଗବାନଙ୍କର ବାଇଁ ହାତଟା ଖେଲ। ଭଗବାନ ଯେତେବେଳେ ବାମନ ରୂପରେ ଯାଇଥିଲେ, ଛୋଟ ରୂପରେ ଯାଇଥିଲେ, ବଳି ପାଖକୁ ଯେତେବେଳେ ପହଞ୍ଚିଲେ, ବଳି ମହାରାଜ ଭିକ୍ଷା କରିବା ପାଇଁ ଆସିଛି, ଭଗବତ ଭିକ୍ଷା ଦେଇ, ନା କ'ଣ ଚାହୁଁଛ ଭିକ୍ଷା? ନା ମୋର କିଛି ବେଶୀ ଧନ ଦରକାର ନାହିଁ, ଅଳ୍ପ ଦରକାର ଧନ, ନା ତଥାପି କ'ଣ ଚାହୁଁଛ? ନା ଭୂମି କିଛି ଦିଅନ୍ତୁ। ନା ଭୂମି କେତେ ଚାହୁଁଛ? ନା ବେଶୀ ନାହିଁ, ଅଳ୍ପ କିଛି, ନା କେତେ ତଥାପି କୁହନ୍ତୁ। ନା ତାଙ୍କ ପାଦ ଦେଖାଇଲେ, ଏ ଛୋଟ ଛୋଟ ପାଦରେ ତିନି ପାଦ ଭୂମି, ପଦାନି ତ୍ରିଣୀ ପଦାନି ତ୍ରିଣୀ ଦୈତେନ୍ଦ୍ର ସମିତାନି ପଦାଙ୍ଗମ, ଏ ଦୈତେନ୍ଦ୍ର ଏଇ ମୋର ଯେଉଁ ଛୋଟ ଛୋଟ ପାଦ ଅଛି, ଏଇ ପାଦରେ ତିନି ପାଦ ମୁଁ ଭୂମି ନେବି। ନା ଏଇ ପାଦରେ ଭୂମି ନେଇକି କ'ଣ ବାଲି ଖେଳ କରିବି, ବାଲି ଘର ଖେଳିବ, ନା କ'ଣ ଖେଳିବ? ନା ଯେଉଁ ବ୍ରାହ୍ମଣ ଯେଉଁମାନେ ତାଙ୍କର ଯେତିକି ମିଳେ ସେତିକିରେ ସନ୍ତୁଷ୍ଟ ରହିବା କଥା, ଯଦି ଅଧିକା ପ୍ରାପ୍ତ ହେବେ, ସପ୍ତଦ୍ୱୀପ ସମେତେଣ ନବବର୍ଷ ବରେଚ୍ଛୟା, ସପ୍ତଦ୍ୱୀପ ସହିତ ନବବର୍ଷ ପ୍ରଦାନ କଲେ ମଧ୍ୟ ସେ ଲୋଭୀର ଲୋଭ ଶାନ୍ତ ହେବ ନାହିଁ, ସେ ଆହୁରି ଚାହିଁବ। ତେଣୁ ବଳି ମହାରାଜ କହିଲେ ଠିକ୍ ଅଛି, ନିଅ ତିନି ପାଦ ଭୂମି, ଗୋଟେ ଅସୁରକୁ ଡାକିବି ତା ପାଦରେ ଭୂମି, ନା ନା ମୋ ପାଦରେ, ମୋର ସମିତାନି ପଦାମମ, ମୋ ପାଦ ଦେଖୁନ କେଡ଼ି କେଡ଼ି ପାଦ। ତେଣୁ ଠିକ୍ କହିଲେ ହଉ ଠିକ୍ ଅଛି ନିଅ ତିନି ପାଦ ଭୂମି, କ'ଣ କରିବ ଖେଳିବ ଯଦି ଖେଳିବ ସେଠି ନେଇକିରି। ତେଣୁ ସେଇ ସମୟରେ ଦେବା ପାଇଁ ଯେତେବେଳେ ବସୁଛନ୍ତି ସେତେବେଳେ ତାଙ୍କର ଗୁରୁ ଆସିଗଲେ ଶୁକ୍ରାଚାର୍ଯ୍ୟ। ଶୁକ୍ରାଚାର୍ଯ୍ୟ କହୁଛନ୍ତି ହେ ବଳି କହିଲେ ନାହିଁ, କହିଲେ ବୈରୋଚନ ଏ ବିରୋଚନ ପୁତ୍ର, ତୁମ ପିତାଙ୍କୁ ଯେଉଁଭଳିଆ ଦେବତାମାନେ ଠକି ଦେଇଥିଲେ, ବର୍ତ୍ତମାନ ତୁମକୁ ଇଏ ଯିଏ ଆସୁଛନ୍ତି ସେ ତୁମକୁ ଠକିବା ପାଇଁ ଆସୁଛନ୍ତି। ଇଏ କିଏ ନା କଶ୍ୟପ ଅଦିତ୍ୟ ଜାତ, କଶ୍ୟପ ଅଦିତ୍ୟଙ୍କର ପୁତ୍ର ଇଏ ହେଉଛି ସ୍ୱୟଂ ଭଗବାନ ବିଷ୍ଣୁ ରଭୟମ, ଇଏ ସ୍ୱୟଂ ଭଗବାନ। ତୁମର ଯେଉଁ କହିଲେ ଦେଖୁଛନ୍ତି ଛୋଟ ପାଦ, କିନ୍ତୁ ପାଦକୁ ବଢ଼େଇଦେବେ, ଏଭଳି ବଢ଼େଇଦେବେ ଚିନ୍ତା କରିପାରିବ ନାହିଁ, ସାଇଜ୍କୁ ବଡ଼ କରିଦେବେ। ଯେଉଁ ବାମନ ସାଇଜ୍ ରହିଛନ୍ତି ତ୍ରିବିକ୍ରମ ସାଇଜ୍ ହୋଇଯିବେ, ପୁରା ତୁମର ତିନି ଲୋକକୁ ତୁମର ମାପିପାରିବ, ତୁମର ତିନି ଲୋକ କମ୍ ହୋଇଯିବ, ଦୁଇ ପାଦରେ ସବୁ ମାପିଦେବେ ଭଗବାନ। ଏଇଭଳି ଭାବରେ ନିଜକୁ ବର୍ଦ୍ଧିତ କରିପାରନ୍ତି, ଛୋଟ ବାମନରୁ ବିଶ୍ୱ ରୂପ ଦେଖେଇ ଦେଇପାରନ୍ତି ଭଗବାନ। ଏଇଟିକୁ କରିବେ ସାନ ଭାଇ କରିବେ, ବଡ଼ ଭାଇ ସେଥିପାଇଁ କ'ଣ କଲେ ନା ତାଙ୍କ ପତ୍ନୀକୁ ମଧ୍ୟ ସାଇଜ୍ କରିଦେଲେ। ସବୁ ଅବୟବ ଠିକ୍ ଅଛି, କିଛି କଟିଗଲାନି, କିଛି ହେଲାନି, ସବୁ ଅବୟବ ଯେମିତି ଥିଲା ସେମିତି ରହିଲା, କିନ୍ତୁ ସାଇଜ୍ ହେଇଗଲେ, ବଳରାମଙ୍କ ସାଇଜ୍ ଆସିଗଲେ, ବିବାହ କଲେ। ବର୍ତ୍ତମାନ ବିବାହ ଉତ୍ସବ ହେବ, ବିବାହ ଉତ୍ସବ ଚାଲିବ। ତେଣୁ ଭଗବାନଙ୍କ ଲୀଳା ଅନନ୍ତ ରହିଛି। ମୁଁ ଚାହୁଁନଥିଲି ବଳରାମ କଥା କହିବା ପାଇଁ, କାରଣ ମୋର ଯୋଗ୍ୟତା ନଥିଲା। ଆମେ ଭାବୁଥିଲୁ ଭାଗବତ କଥା କହିବା, କାରଣ ଇଏ ସବୁ ଦଶମ ସ୍କନ୍ଧ ପୁରା 90 ଅଧ୍ୟାୟର କଥା ରହିଛି ବଳରାମଙ୍କର। ଆମେ କେତେ ପଶିବୁ ତା ଭିତରେ, କେତେ ପଶିବୁ ତା ଭିତରେ, ଚିନ୍ତା କରିପାରୁନଥିଲୁ। ଆମର କ'ଣ ଆମର ସାହସ ହେଉନଥିଲା, କିନ୍ତୁ ବଳରାମ ସେ ବଳ ପ୍ରଦାନ କରିବେ। ନାୟମାତ୍ମା ବଳହୀନ ଲଭ୍ୟ, ଲକ୍ଷ୍ମଣ ଦେବୀ ରହିଛନ୍ତି, ଆମେ ଭଗବାନ କଥା ଯେତେବେଳେ କହୁଥିଲେ ରାମଜୀ ଶୁଣୁଛନ୍ତି, କୃଷ୍ଣ ରୂପରେ ଏସବୁ ଲୀଳା କରୁଥିଲେ, ଭଗବାନ ସେଟାକୁ ଆସ୍ୱାଦନ କରୁଥିଲେ। ଲକ୍ଷ୍ମଣଜୀ କହିଲେ ମୋର ଲୀଳାକୁ ମୁଁ ଆସ୍ୱାଦନ କରିବି, ବଳରାମ ରୂପରେ ଯେଉଁ ଲୀଳା ହୋଇଥିଲା ଭଗବାନ ଲକ୍ଷ୍ମଣଜୀ ସେଟାକୁ ଆମକୁ ପ୍ରେରଣା ଦେଲେ, ସେଥିପାଇଁ ବଳରାମ କଥା କହିଲେ। ଏଇଭଳି ବହୁତ ପ୍ରସଙ୍ଗ ରହିଛି, ଆମେ କିଛି ଭଗବାନ ବିବାହରେ ସାରିଦେଲେ, ଆହୁରି ବହୁତ କଥା ରହିଛି, 100 ବର୍ଷ କାଳ ଆହୁରି ଲୀଳା ରହିଛି ଦ୍ୱାରକାରେ। ତେବେ ଜୟଦେବ ଗୋସ୍ୱାମୀଙ୍କର ଗୋଟିଏ ଯେଉଁ ବଳରାମଙ୍କ ସ୍ତୁତି କରିଛନ୍ତି, ସେଇ ଲୀଳାଟି କହିବ ଆମେ କଥାକୁ ବିଶ୍ରାମ ଦେବା। ଜୟଦେବ ଗୋସ୍ୱାମୀ ଭଗବାନଙ୍କର ଯେଉଁ ଦଶାବତାର ସ୍ତୋତ୍ରରେ ଏହି ସ୍ତୁତିଟି କହିଛନ୍ତି, ବଳଦେବଙ୍କ ବିଷୟରେ ଯେଉଁ ବର୍ଣ୍ଣନା କରିଛନ୍ତି, କ'ଣ ସିଏ
ବହସି ବପୁଷି ବିଷଦେବ ସନଞ୍ଜଳନାଭମ ହଳତି ଭୀତି ମିଳିତ ଯମୁନାଭମ କେଶବ ଧୃତ ହଳଧର ରୂପ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ ଜୟ ଜଗଦୀଶ ହରେ।
ଏ ଲୀଳାଟି ଦଶମ ସ୍କନ୍ଧ 65 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଯେଉଁ ଗଲେ କୃଷ୍ଣ ଏବଂ ବଳରାମ, କୋଇଲି ଲୋକ କେଶବ ଯେ ମଥୁରାକୁ ଗଲା, କାହା ଗଲେ ଗଲା ଆଉ ଯେଉଁଠି ନା ଆଇଲା। ହରିଚରଣ ପ୍ରଭୁ କେତେ ସୁନ୍ଦର କନ୍ଦନ କରିକରି ଗୀତ ଗାନ କଲେ, କାଲି ନା ପରଦିନ କଲେ, ଆଉ ତ ଫେରିଲେ ନାହିଁ। ଏଣେ ବୃନ୍ଦାବନବାସୀମାନେ ସବୁ ଝୁରି ହେଉଛନ୍ତି, ଆମେ ଯଶୋଦାଙ୍କର କଥା ମନେ ପକାଇଲେ, ଏଇଭଳିଆ ସମସ୍ତେ ଆରେ ଭାବୁ ଶ୍ୟାମ ଗନ ତୁ ଗଲେ ମଧୁବନ କାହା ମୁଖ ଚାହିଁ ବଞ୍ଚିବି ରେ ଦୁଃଖୀ ଧନ। ଏଇଭଳି ଭାବରେ ସମସ୍ତେ କ୍ରନ୍ଦନ କରୁଛନ୍ତି ବୃନ୍ଦାବନରେ। ତେଣୁ ଭଗବାନ ପଠାଇଲେ, ଏ ଦଶମ ସ୍କନ୍ଧ 46 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ପଠାଇଲେ ଉଦ୍ଧବଙ୍କୁ, ଉଦ୍ଧବ ସନ୍ଦେଶ ପ୍ରଦାନ କରିଛନ୍ତି, ଏସବୁ ଲୀଳା ରହିଛି। ଯେହେତୁ ବଳରାମଙ୍କର ସେଠି ବିଶେଷ ନାହିଁ କଥା, ସେଥିପାଇଁ ମୁଁ କହିନଥିଲି। ତେବେ ବର୍ତ୍ତମାନ ଉଦ୍ଧବ ଆସି ଫେରିକରି କହିଲେ ଗୋପୀମାନ କଥା, କିନ୍ତୁ ଭଗବାନ ଯାଇପାରୁନାହାନ୍ତି, କାରଣ ସେ ବହୁତ ତତ୍ତ୍ୱ ଗଭୀର ତତ୍ତ୍ୱ ରହିଛି। ତେଣୁ ବଳରାମ କହିଲେ ଠିକ୍ ଅଛି, ମୁଁ ଯାଇକି ବ୍ରଜବାସୀମାନଙ୍କୁ ସାନ୍ତ୍ୱନା ଦେବି। ତେଣୁ ଦଶମ ସ୍କନ୍ଧ 65 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ବଳରାମ ଗଲେ ବୃନ୍ଦାବନକୁ, 2 ମାସ କାଳ ସେଠି ରହିଲେ, 2 ମାସ କାଳ ଲୀଳା କଲେ, ବହୁତ କଥା କାର୍ଯ୍ୟ ରହିଛି, ଲୀଳା ସବୁ ରହିଛି, ଆମେ ଏଇଟାକୁ କହିନେ, ଆମେ ଖାଲି ହେଡ଼ଲାଇନ୍ କହିଦେଲେ। ଭବିଷ୍ୟତରେ କେତେବେଳେ ସୁବିଧା ଦେଲେ, ବଳରାମ କୃପା ହେଲେ ଆମେ କହିବା। ନାୟମାତ୍ମା ବଳହୀନ ଲଭ୍ୟ, ସିଏ ଆମକୁ ବଳ ପ୍ରଦାନ କଲେ ଆମେ ଏ କଥାକୁ କହିବା। 65 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଯାଇକରି ଯେତେବେଳେ ଲୀଳା କରୁଛନ୍ତି, ରାସଲୀଳା କରୁଛନ୍ତି, ତାଙ୍କର ପ୍ରେୟସୀମାନେ ଅଲଗା ରହିଛନ୍ତି, ତାଙ୍କ ସହିତ ଯେତେବେଳେ ଲୀଳା କରୁଛନ୍ତି, ବାରୁଣୀ ମଦିରା ପାନ କରିଛନ୍ତି, ଏଇଭଳି ଭାବରେ ଯମୁନାକୁ କହୁଛନ୍ତି, ଯମୁନା ଏଠିକି ଆସ, ଆମେ କହିଥିଲେ ଥରେ, ପ୍ରଥମେ କହିଥିଲେ, ଇଏ ଭଗବାନଙ୍କର ଅଦ୍ଭୁତ କର୍ମ। ଦଶମ ସ୍କନ୍ଦ 67 ଅଧ୍ୟାୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଆମେ ଗାଧୋଇବା ପାଇଁ ଯାଉଛେ କେଉଁଠିକି, ନଦୀକି ଯାଉଛେ, କିନ୍ତୁ ଭଗବାନ କାହିଁକି ନଦୀକି ଯିବେ? ଇଏ ଭଗବାନ, ସିଏ ନା ନଦୀ ଆସିବ ଭଗବାନ ପାଖକୁ ନା ନଦୀ ଭଗବାନ ଯିଏ ନଦୀ ପାଖକୁ, କିଏ ଭଗବାନ? ନଦୀ ଭଗବାନ। ତେଣୁ ଭଗବାନ କହିଲେ, ସ୍ୱମର୍ଜନାର୍ଥଂ ନଦୀ କୋପି ସ୍ୱାନ୍ତିକଂ ନାନୀତବାନ ଇତି ଭାବ। ପରୀକ୍ଷିତ ମହାରାଜ ଯେତେବେଳେ ଶୁଣୁଛନ୍ତି ଭଗବାନ କଥା, ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସାଧାରଣତଃ ଆମେ ପରୀକ୍ଷିତ ମହାରାଜ ମଧ୍ୟ ଗଙ୍ଗା ନଦୀକୁ ଡାକିଲେଣି ଆମ ପାଖକୁ, ଗଙ୍ଗା ନଦୀ ପାଖକୁ ସେ ଆସି ଶୁଣୁଛନ୍ତି କଥା, କିନ୍ତୁ ଭଗବାନ ଯମୁନା ନଦୀକୁ କହିଲେ, ଯମୁନା ତୁମ ପାଖକୁ ଆସ, ମୁଁ ରାସଲୀଳା କରିବି। ଯମୁନା ଶୁଣିଲେ ନାହିଁ, କାହିଁକି ନାହିଁ, ବାରଣୀ ମଧ୍ୟ ପାନ କରୁଛନ୍ତି, ମତ ଅବସ୍ଥାରେ କହୁଛନ୍ତି କ'ଣ ସତ କି ମିଛ, ଏଇଭଳି ଭାବରେ ସେ ଶୁଣିଲେ ନାହିଁ କଥା। ତେଣୁ ବଳରାମଙ୍କର ମୂଷଳ ବାହାର କଲେ, ଶୁଣିବ ନାହିଁ ମୋ କଥା। କ'ଣ କଲେ, ମୂଷଳ ଯେତେବେଳେ ଆକର୍ଷଣ କରିବା ପାଇଁ ବସିଲେ, ସେତେବେଳେ ଯମୁନା ନଦୀ ଆସି ପ୍ରାର୍ଥନା କରି, ପ୍ରଭୁ କ୍ଷମା କରନ୍ତୁ, ରାମ ରାମ ମହାବାହୋ ନ ଜାନେ ତବ ବିକ୍ରମମ୍ ଯସ୍ୟଙ୍କାସେନ ବିଦ୍ରୁତା ଜଗତିଂ ଜଗତ ପତେ। ପ୍ରାର୍ଥନା କରୁଛନ୍ତି ପ୍ରଭୁ, ହେ ରାମ, ହେ ରାମ କହିବାର ଉଦ୍ଦେଶ୍ୟ, ପ୍ରଭୁ ଆପଣ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି, ମୋତେ କାହିଁକି ଦୁଃଖ ଦେଉଛନ୍ତି? ରାମ ରାମ ମହାବାହୋ, ଆପଣଙ୍କ ବହୁତ ଶକ୍ତି ଅଛି, ନ ଜାନେ ତମ ବିକ୍ରମ, ମୁଁ ଭୁଲ ହୋଇଗଲା, ମୁଁ ଭୁଲ ହୋଇଗଲା, ଆପଣଙ୍କ ବିକ୍ରମ ଜାଣିପାରିନଥିଲି ନା କ'ଣ ବିକ୍ରମ ମୋର ଜାଣିଲ ଏବେ, ନା ଯେସା କେସାନ ବିଦ୍ରୁତା, ଯାହାଙ୍କର ଗୋଟିଏ ଅଂଶରେ ବଳରାମ ଲୀଳା ତତ୍ତ୍ୱ ସବୁ ଭାଗବତ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ବଳରାମଙ୍କ ଠାରୁ ଆସିବେ ବିସ୍ତାର, କିଏ ଚତୁର୍ବ୍ୟୁହ, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ତାଙ୍କ ପାଖରୁ ଆଉ ଗୋଟିଏ ଚତୁର୍ବ୍ୟୁହ ଆସିବେ, ସେ ସଂକର୍ଷଣ ପାଖରୁ ଆସିବେ କାରଣଦେବ ସାଇ ବିଷ୍ଣୁ, ତାଙ୍କଠୁ ଗୋଟେ ଗର୍ଭଦେବ ସାଇ ବିଷ୍ଣୁ, ଗର୍ଭଦେବ କ୍ଷୀରୋଦକ ସାଇ ବିଷ୍ଣୁ, ତାଙ୍କ ପାଖରୁ ଆସିବେ ଅନନ୍ତ ଦେବ, ଯିଏକି ଧରଣୀଧର, ନମସ୍ତେ ଧରଣୀଧର, ଯେସାଙ୍ଗ କ୍ୟାସ ଗୋଟିଏ ଅଂଶରେ ଏ ଧରଣୀ ଧାରଣ କରିଛନ୍ତି ସେ ଭଗବାନ। ପ୍ରଭୁ ମୁଁ ଆପଣ ଜାଣିବାରେ ଭୁଲ ହୋଇଗଲା, ମୋତେ କ୍ଷମା କରନ୍ତୁ। ତେଣୁ ବର୍ତ୍ତମାନ ମଧ୍ୟ ଆମର ରହିଛି ରାମ ଘାଟ, ଜୟ ରାମ ଘାଟ ଜୟ ରୋହିଣୀ ନନ୍ଦନ, ଜୟ ଜୟ ବୃନ୍ଦାବନ ବାସୀ ଯତ ଜନ। ଏଭଳି ଭାବରେ ବୃନ୍ଦାବନ ରାମଘାଟ ରହିଛି, ଭଗବାନ ସେଇ ଆକର୍ଷଣ କରିଥିଲେ ବୋଲି ବର୍ତ୍ତମାନ ମଧ୍ୟ ସେଇଟା ଅନେକ ଧାରା ସେଇଠି ହେଇଛି, ସେ ରାମଘାଟରେ ରହିଛି ବଳରାମ ଘାଟ ସିଏ। ଏଭଳି ଭାବରେ ବଳରାମଙ୍କର ଅନେକ ଲୀଳା ରହିଛି, ଆମେ ଅଧା ପର୍ଯ୍ୟନ୍ତ ବର୍ଣ୍ଣନା କଲେ, 25 ଲୀଳା ପର୍ଯ୍ୟନ୍ତ କହିଲେ, ଆହୁରି 100 ବର୍ଷ ଲୀଳା ରହିଛି। ବଳରାମଙ୍କ ବିବାହ ହୋଇଯାଇଛି କିନ୍ତୁ ଆଜି, ତାପରେ ଭଗବାନ ସାନ ଭାଇଙ୍କର ବିବାହ ହେବ, ଆସନ୍ତା ଆସିବେ, 2 ପରେ ଆସିବେ, ତାଙ୍କର ସବୁ ଲୀଳା ଆସିବ, ତାଙ୍କର ବିବାହ ଇତ୍ୟାଦି ସବୁ କଥା ରହିଛି, ସବୁ ଆସିବ, କଥା ସବୁ ହେବ ତାଙ୍କ ବିଷୟରେ। ତେବେ ଏଇ 8 ଧରି ଆମେ ଯେଉଁ କହିଲେ ବଳରାମ କଥା, ଆମ କଥା ଆବେଶରେ କାହାକୁ କିଛି ଯଦି କହିଥିବା, କିଛି କାହାକୁ କିଛି ମନ ଦୁଃଖ ହେଇଥିବ ଆମକୁ କ୍ଷମା କରିବେ, ଯାହା କିଛି ପ୍ରଶ୍ନ ଅଛି ବା କିଛି ସନ୍ଦେହ ଅଛି ଯଦି କିଛି ଅଛି ପଚାରିପାରନ୍ତି, ସମୟ ହୋଇଯାଇଛି ଆମର, ଆମର କଥାକୁ ବିଶ୍ରାମ ଦେବା ପୂର୍ବରୁ ଖାଲି ଆପଣଙ୍କୁ ଅନୁରୋଧ କରିବୁ, ଆଜି ଯେଉଁ ଫିଷ୍ଟ ରହିଛି, ଆଜି ହେଉଛି ବଳରାମଙ୍କର ବିବାହର ଫିଷ୍ଟ, ସେଇଟା ସମସ୍ତ ଆଗତିକ ଭକ୍ତମାନଙ୍କୁ ଆମେ ଅନୁରୋଧ କରିବୁ ଏଇ ଫିଷ୍ଟରେ ଯୋଗ ଦେବେ, ଭାଗ ନେବେ। ତେଣୁ ବଳରାମ ଲୀଳା କିଭଳି ଲାଗିଲା, ଆନନ୍ଦ ଲାଗିଲା, ସେ ଲଙ୍ଗଳ କ'ଣ ସାମାନ୍ୟ ଲଙ୍ଗଳ କି ଲେଟେଷ୍ଟ ଟେକ୍ନୋଲୋଜି ଲଙ୍ଗଳ, ସେ ଲଙ୍ଗଳରେ ଆପଣଙ୍କ ହୃଦୟକୁ ଚାଷ କରିବେ, ଆମେ ପ୍ରଥମ ଥର କହିଥିଲୁ, ଆପଣ ନଥିଲେ, ହେଡ଼ଲାଇନ୍ କହିଥିଲୁ, ସଂକ୍ଷେପରେ କହିଥିଲୁ, ନମସ୍ତେ କ'ଣ, ନମସ୍ତେ ତୁ ହଳଗ୍ରାମ, ନମସ୍ତେ ମୂଷଳ ହଳଗ୍ରାମ, ଏଇ ଯେଉଁ ହଳ ଧରିଛନ୍ତି, ଲଙ୍ଗଳ ଧରିଛନ୍ତି, ସେ ଚାଷ କରୁଛନ୍ତି ଆମ ହୃଦୟ ଭିତରେ, ହୃଦୟ ଚାଷ ହେବ, ଏଭଳି ଚାଷ କରିବେ କି ଗଛ ଆସିବ ସେଠୁ, ସେଟା ଲତା ଗୋଟେ ହେବ, ଲତା, ସେ ଲତା ହେଉଛି କି ଲତା, ଭକ୍ତିଲତା, ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବୀଜ, ବଳଦେବଙ୍କ କୃପାରୁ ଆମେ କୃଷ୍ଣଙ୍କୁ ପ୍ରାପ୍ତ ହେବା, କୃଷ୍ଣଙ୍କ ଲୋକଙ୍କ ଭକ୍ତି ଆମେ ପ୍ରାପ୍ତ ହେବା। ତେଣୁ ସେ ଆସିଲେ, ଆଗୁଆ ଆସିକିରି ସବୁ ବ୍ୟବସ୍ଥା କରିଦେଇଛନ୍ତି, ଶଯ୍ୟା ସ୍ଥାପନ କରିଛନ୍ତି, ଭଗବାନ ଆସିବେ, ଆସନ୍ତା କାଲିଠୁ ଆରମ୍ଭ ହେବ ଭଗବାନଙ୍କର ଆବିର୍ଭାବ ଲୀଳା, ବର୍ଣ୍ଣନା କରାଯିବ। ତେଣୁ ସେହିଭଳି ଭାବରେ ଆମେ ବଳରାମଙ୍କ କୃପା ପ୍ରାର୍ଥନା କଲେ ବଳରାମ ଆମ ହୃଦୟକୁ ମଧ୍ୟ ଶୋଧନ କରିଦେବେ, ଚାଷରେ ଚାଷ କରିକି ଫିଙ୍ଗିଦେବେ, ସବୁ ବାଳୁଙ୍ଗା ସବୁ ରହିଛି, କ'ଣ କ'ଣ ବାଳୁଙ୍ଗା ନା, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି, ଯିଏକି ଦେବକୀଙ୍କର 6 ପୁତ୍ର, 6 ପୁତ୍ର, ଏମାନେ ସବୁ ଏହିଭଳି ଭାବରେ ଅସୁର, ଏମାନେ ସବୁ ବିଦା କରିଦେବେ ହଳଧର, ଭଗବାନ ହଳଧର ହଳଧର ବିଦା କରିଦେଲେ ଆମେ କୃଷ୍ଣଙ୍କୁ ପ୍ରାପ୍ତ ହେବା, କୃଷ୍ଣ ଭକ୍ତି ପ୍ରାପ୍ତ ହେବା। ତେଣୁ ଏଇଭଳି ଭାବରେ ହଳଧରଙ୍କର କଥା ରହିଛି। ଆମେ ଗୋଟିଏ ହେଡ଼ଲାଇନ୍ କହିଥିଲେ ଆଠ ଦିନ ତଳେ, ପୁଣି ସେଇ ହେଡ଼ଲାଇନ୍ କହି ଆମ କଥାକୁ ବିଶ୍ରାମ ଦେବା। କାହାର କିଛି ପ୍ରଶ୍ନ ନାହିଁ ଯଦି, ତାର ସେଇ ଭଗବାନଙ୍କୁ ସ୍ତୁତି କରିବା। ଭଗବାନ କୃପାରୁ ଆଜି ଆଠ ଦିନ ଧରି ଭଗବାନ କଥା ଚାଲିଲା, ଅନ୍ତିମରେ ତାଙ୍କୁ କେବଳ ସ୍ତୁତି କରିବା। ତାଙ୍କ ଲୀଳାକୁ ଆମେ ବର୍ଣ୍ଣନା କରିପାରିବା ନାହିଁ, ତାଙ୍କର ଶକ୍ତି ବିନା ଆମେ ଏଇଟା କରିପାରିବା ନାହିଁ। ତାଙ୍କ ପାଖରେ କୃପା ପ୍ରାର୍ଥନା କରିବା, ତାଙ୍କ କୃପାରୁ ଆମେ ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ ହୋଇପାରିବା, ଭଗବାନ ପ୍ରାପ୍ତ ହୋଇପାରିବା। ଭଗବାନ ବଳରାମ ବଳରାମ ବଳଦେବ ସେଇ ବଳ ପ୍ରଦାନ କରନ୍ତୁ। ନମସ୍ତେ ତୁ ହଳଗ୍ରାମ, ନମସ୍ତେ ମୂଷଳାୟୁଧ, ନମସ୍ତେ ରେବତୀକାନ୍ତ, ନମସ୍ତେ ଭକ୍ତବତ୍ସଳ, ନମସ୍ତେ ବଳିନାଂ ଶ୍ରେଷ୍ଠ, ନମସ୍ତେ ଧରଣୀଧର, ପ୍ରଳମ୍ବାରେ ନମସ୍ତେ ତୁ ତ୍ରାହି ମାଂ କୃଷ୍ଣ ପୂର୍ବଜ। ତେଣୁ ଯେଉଁ ଆମେ ହେଡ଼ଲାଇନ୍ କହିଲୁ, ଯେଉଁ ସମ୍ବାଦ ବିସ୍ତାର ଭାବରେ ସମ୍ବାଦ ବର୍ଣ୍ଣନା କଲୁ, ଅନ୍ତିମରେ ଆମର ମୁଖ୍ୟ ସମ୍ବାଦ କହିଦେଲୁ, ବର୍ତ୍ତମାନ ଆମର ସମ୍ବାଦକୁ ବିଶ୍ରାମ ଦେବା। ଜୟ ଶ୍ରୀ ବଳଦେବ କଥା ସବ କି, ଜୟ ବଳରାମ ବିଭାଗ ସବ କି, ଜୟ ବଳରାମ ବିଭାଗ ସବୁ ମିଳୁଥିବା ଫିଷ୍ଟ କି, ସମ୍ବେଦ ଭକ୍ତ ସଜ୍ଜନ ବୃନ୍ଦ କି, ମାତୃବୃନ୍ଦ କି, ନିତାଇ ଗୋ ପ୍ରମାନନ୍ଦେ।